ಭಗವತೀಯುತ್ತಮಶ್ಲೋಕೆ ಭಕ್ತಿರ್ಭವತಿ ನೈಷ್ಠಿಕೆ ಓಂ ನಮೋ ಭಗವತೇ ವಾಸುದೇವಾಯ ಓಂ ನಮೋ ಭಗವತೇ ವಾಸುದೇವಾಯ ಓಂ ನಮೋ ಭಗವತೇ ವಾಸುದೇವಾಯ ಶ್ರೀಮದ್ ಭಾಗವತಂ ದಶಮ ಸ್ಕಂದ 47 ಅಧ್ಯಾಯ ಶ್ಲೋಕ 14 10:47-14 ಭ್ರಮರ ಸಂಗೀತ ಇಲ್ಲ ಕಿಮಿಹ ಬಹು ಷಡಂಗ್ರೇ ಗಾಯಸಿ ತ್ವಂ ಯದುನಾ ಕಿಮಿಹ ಬಹು ಷಡಂಗ್ರೇ ಗಾಯಸಿ ತ್ವಂ ಯದುನಾ ಅಧಿಪತಿಂ ಗೃಹಾಣಂ ಅಗ್ರತೋ ನಃ ಪುರಾಣಂ ಅಧಿಪತಿಂ ಗೃಹಾಣಂ ಅಗ್ರತೋ ನಃ ಪುರಾಣಂ ವಿಜಯ ಸಖ ಸಖಿನಾಂ ಗೀಯತಾಂ ತತ್ ಪ್ರಸಂಗಃ ವಿಜಯ ಸಖ ಸಖಿನಾಂ ಗೀಯತಾಂ ತತ್ ಪ್ರಸಂಗಃ ಕ್ಷಪಿತ ಕುತ ಹೃದಸ್ತೆ ಕಲ್ಪಯಂತಿ ಇಷ್ಟಮಿಷ್ಟಃ ಕ್ಷಪಿತ ಕುತ ಹೃದಸ್ತೆ ಕಲ್ಪಯಂತಿ ಇಷ್ಟಮಿಷ್ಟ ಕಿಮಿಹ ಬಹು ಷಡಂಗ್ರೆ ಗಾಯಸಿ ತ್ವಂ ಯದುನಾಂ ಅಧಿಪತಿಂ ಗೃಹಾಣಂ ಅಗ್ರತೋ ನಃ ಪುರಾಣಂ ವಿಜಯ ಸಖ ಸಖಿನಾಂ ಗೀಯತಾಂ ತತ್ ಪ್ರಸಂಗಃ ಕ್ಷಪಿತ ಕುತ ಹೃದಸ್ತೆ ಕಲ್ಪಯಂತಿ ಇಷ್ಟಮಿಷ್ಟಃ ಕಿಮಿಹ ಬಹು ಷಡಂಗ್ರೆ ಗಾಯಸಿ ತ್ವಂ ಯದುನಾ ಅಧಿಪತಿಂ ಗೃಹಾಣಂ ಅಗ್ರತೋ ನಃ ಪುರಾಣಂ ವಿಜಯ ಸಖ ಸಖಿನಾಂ ಗೀಯತಾಂ ತತ್ ಪ್ರಸಂಗಃ ಕ್ಷಪಿತ ಕುತ ಹೃದಸ್ತೆ ಕಲ್ಪಯಂತಿ ಇಷ್ಟಮಿಷ್ಟಃ ಹರೇ ಕೃಷ್ಣ ಮತ್ತು ಸದನಬಂಧ ಮಾತೃವೃಂದ ಪುರವಿಕಾರಿ ಬಂದ ಸಮಸ್ತಕ್ಕೂ ಆಮೇಲೆ ಆಮರ ಭಾಗವತ ಕಥಾಕು ಸ್ವಾಗತ ಜಣಾವು ಎಂ ಪೂಜಾರಿ ಮಹಾಶಯ ಸಮಸ್ತಕ್ಕೂ ಆಮೇಲೆ ಆಮರ ಭಾಗವತ କଥାକୁ ସ୍ୱାଗତ ଜଣାଉଛୁ ପୂଜାରୀଙ୍କ ଆସିଷ୍ଟାଣ୍ଟ ମଧ୍ୟ ସ୍ୱାଗତ ଜଣାଉଛୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛୁ ଆଉ ଯେଉଁମାନେ ଭାଗବତ କ'ଣ ଫେସବୁକ୍ ଶୁଣୁଛନ୍ତି ସେମାନେ ମଧ୍ୟ ସ୍ୱାଗତ ଜଣାଉଛୁ ଭାଗବତ କଥା ଆମେ ବର୍ତ୍ତମାନ ଆରମ୍ଭ ହେବ ନନ୍ଦଗ୍ରାମ ନନ୍ଦଗ୍ରାମରେ ବର୍ତ୍ତମାନ ଆମେ ସେମିତି ଯିବା ସେଇଠି କଥା ହେଉଛି ଏକାନ୍ତ ସ୍ଥାନରେ ରାଧାରାଣୀ ଭଗବାନଙ୍କର ଯେତେ ଭକ୍ତ ଅଛନ୍ତି ତାଙ୍କ ଟପ୍ମୋଷ୍ଟ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ରାଧାରାଣୀ ବ୍ରଜବଧୂ ବର୍ଗୀଣ ଯାହା କଳ୍ପିତା ଭଗବାନଙ୍କର ଯେଉଁ ଆରାଧନା ଯେଉଁଭଳି ଭାବରେ ରାଧାରାଣୀ କରିଛନ୍ତି ଆଉ କେହି ସେଭଳି କରିପାରିବେ ନାହିଁ କିଭଳି ସେ କରୁଛନ୍ତି ଭଗବାନଙ୍କର ଆରାଧନା ମାନେ ତାଙ୍କୁ ନିନ୍ଦା କରିକରି କିନ୍ତୁ ଆମେ ନିନ୍ଦା କରୁ ସେଇଟା ହବ ନାହିଁ ଆରାଧନା ସେଇଟା ଅବମାନନା ହବ ସେଇଟା କିନ୍ତୁ ରାଧାରାଣୀ ନିନ୍ଦା କଲେ ସେଇଟା ଆରାଧନା ଶ୍ରେଷ୍ଠ ଆରାଧନା ଏ ତତ୍ତ୍ୱ ଜିନିଷରେ କ'ଣ ଜାଣିବା ସହଜ ତତ୍ତ୍ୱଟା ରାଧାରାଣୀ ନିନ୍ଦା କରୁଛନ୍ତି ସେଇଟା ଶୁଣାଯାଉଛି ଆଚାର୍ଯ୍ୟ ଟୀକା କରୁଛନ୍ତି ସେ ବିଷୟରେ ଆଲୋଚନା ଚାଲିଛି ସନାତନ ଗୋସ୍ୱାମୀ ଆମେ ଶୁଣିଲେ ରାଧାରାଣୀଙ୍କ ପାଦ ପଦ୍ମକୁ ବନ୍ଦନା କରୁଛନ୍ତି ତାଙ୍କର ଯେଉଁ ନିନ୍ଦାକୁ ସେ ବୁଝିପାରିବେ ତାପରେ ସିଏ ମଧ୍ୟ ନିନ୍ଦା କରିବେ ତା ଭିତରେ ସପ୍ତମ ସ୍କନ୍ଦରେ ଗୋଟେ କଥା ରହିଛି ନିନ୍ଦା ବିଭିନ୍ନ ପ୍ରକାର ନିନ୍ଦା ରହିଛି ଆମେ କଥା କହିବାକୁ ସୁଯୋଗ ମିଳୁନାହିଁ ଆମେ ଫାଷ୍ଟ କହିଦେବା ଏ ଯେଉଁ ନିନ୍ଦା ରହୁଛି ବିଭିନ୍ନ ପ୍ରକାର ନିନ୍ଦା ରହିଛି ଏଇଟା ସପ୍ତମ ସ୍କନ୍ଦ ପ୍ରଥମ ଅଧ୍ୟାୟ ଶ୍ଳୋକ 26 ଏଥିରେ ବିଶ୍ୱନାଥ ଠାକୁର ତାଙ୍କ ଭାବାର୍ଥରେ କହୁଛନ୍ତି तस्मात् भैरानुबंधेन निर्वैरेण भयोनवा स्नेहात् कामेन कथचित् स्नेहेन स्नेहात् कामेन वा युञ्ज्यात् कथंचित् नेक्षते पृथक्। ये श्लोक भाष्य रे विश्वनाथ चक्रवर्ती कहते निंदा होती द्वि प्रकार, सब निंदा एक भाया नुह निंदा द्वि प्रकार रही, निंदा द्विविधा, निंदा ही द्विविधा, गोटे हूँ आनुकूल्यमयी आउ गोटे हूँ प्रतिकूलमयी। निंदा होती द्वि प्रकार आनुकूल्य आनुकूल्य न कृष्णानुसरण, अनुकूल्य आम कृष्ण अनुसरण करवा सत्य मैं निंदा कराधाराणी निंदा कर ये दशम स्कंद 47 अध्याय 17 श्लोक आम शुणा निंदा से समय आप कथे कह ये हूँ आनुकूल्यमय निंदा आ गोटे हूँ प्रतिकूल्यमय निंदा। ये पुणी दी भाग रही गोटे भगवत अभिनिवेश गोटे हूँ भगवत अनभिनिवेश 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 भाव में विभिन्न प्रकार निंदा अच्छे आम दशम स्कंद 47 अध्याय 17 श्लोक यू आलोचना करवा यू कि भाव में अलग प्रकार सब निंदा रही दु प्रकार निंदा रही राधाराणी जो निंदा कर निंदाटा हूँ आनुकूल्यमय निंदा। तेणु यही भाव में भगवान भगवान कहले ना मत बेदर स्तुति कर जो भाव में आनंद प्राय ना ये राधाराणी मोर प्रिया जो भाव में मत निंदा करे मत से बहुत आनंद लगे। प्रिया जदि मान करे करे भर्सन बेद स्तुति हईते से ही हरे मोर मन। तेणु ये जो कौन परशोक सहित ये अन्वय रही कौन परशोक कहगला ईश्वर कहीं कहगला तार कारण कौन मोर गत शोक आम आलोचना करते सकृदर सुधां सुंग महिनी पारिता इत्यादि सब जो कहगला। तेणु बर्तमान सुदर्शन भागवत कौन जे ये श्लोक कहीं कहले राधाराणी ना ईश्वर पूर्व श्लोक सहित कौन संबंध रही लिंक कौन ना झंकरान बहुधा कुर्बंदम अस्मत प्रसाद लाभाय कृष्ण गायति इति मत्वा आह। ये राधाराणी के श्लोक कहीं कहले भाव श्रीधर स्वामी आचार्य टीकार भाव कौन राधाराणी मनर भावना कौन आचार्य मान टीकार कौन तेणु बार श्लोक आरंभ हो निंदा कर राधाराणी दशटी श्लोक कह निंदा करेंगे से कहते चित्र जल्प ये हूँ दिव्य उन्माद महाभाव स्तर दिव्य उन्माद जहाँकि महाप्रभु अंतलीला आस्वादन करुले अंतलीलें उन्नीस अध्याय शुणा से वर्णना करा राधाराणी भाव से भावटा को सी आस्वादन करुले गंभीर पूरी में से राधाराणी भाव आणिक आसते ना ये जो भाव से जो गीत बोल जो कथा कहते से कथा से आस्वादन करुले गंभीरा पूरी गंभीर आस्वादन करुले अंतलीला रे उन्नीस अध्याय यहाँ वर्णना करा जाए। तेणु जहाँ भी दुईटी दुईटी आम शुणिले कौन कौन ये जो रही चित्र जल्प क्या जल्प और जल्प भितर आम कह तफात कौन जल्प पी विभिन्न प्रकार जल्प सब रही सब दसटा को दसटा जो जल्प है चित्र जल्प बोली कह बार एक चित्र जल्प विभिन्न प्रकार जल्प प्रथम जल्प है कौन ना प्रजल्प आम कह तुम प्रजल्प करना तुम प्रजल्प करना जप कर कि राधाराणी की कौन कह सी प्रजल्प कर जप करना प्रजल्प कर राधाराणी। तेणु प्रजल्प है तापर आसला परिजल्प प्रजल्प परिजल्प गत काल परिजल्प था ये सब आम रूप गोस्वामी उज्जवल निर्मण से वर्णना कर रस तत्व रस ये निगम कल्पत गणित कलम सुखम था अमृत दब पीबत रस भागवत रसम आलय रसर आलय रस रस तत्व रसतत्व आम जापर कि रूप गोस्वामी से रसतत्व को महाप्रभु तुम शिक्षा दे कृष्ण भक्ति रस स्वरूप श्री भागवत जगत की चुहाया ଅଧଘଣ୍ଟାଟେ ମଙ୍ଗଳାଚରଣ କରୁଥିଲେ ଭାଗବତଙ୍କ କହିବା ପୂର୍ବରୁ ଅଧଘଣ୍ଟାଟେ ଭୋଗୁଥିଲେ ଶୁଣିଛନ୍ତି। ତେଣୁ ଇଏ ଯେଉଁ ରହିଛି ଏ ଯେଉଁ କୃଷ୍ଣ ଭକ୍ତି ରସ ଏସବୁକୁ ରୂପ ଗୋସ୍ୱାମୀଟି ଶିଖିଲେ ଦଶ ଦିନରେ ଶିକ୍ଷା ଦେଇଦେଲେ। ଦଶ ଦିନରେ ଦଶାଶ୍ରମ ଘାଟ ରହିଛି ବାରଣାସୀ, ବାରଣାସୀରେ କାଶୀ ବାରଣାସୀ ସେଇଠି ଦଶ ଦିନରେ ଦଶାଶ୍ରମ ଘାଟ ରହିଛି ସେଇ ଯେଉଁ ଗଙ୍ଗା ନଦୀ ସେଇଠି ସେଠି ସବୁ ଶିକ୍ଷା ଦେଲେ ରୂପଗୋସ୍ୱାମୀଙ୍କୁ ଶିକ୍ଷା ଦେଲେ। ରୂପଗୋସ୍ୱାମୀ ନିକଟରେ ଅଛି ବିନ୍ଦୁ ମାଧବ ମନ୍ଦିର, ସେଇଠି ମହାପ୍ରଭୁ ଯେତେବେଳେ ଯାଇଥିଲେ ଭଗବାନ ଦର୍ଶନ କରିବା ପାଇଁ ବିନ୍ଦୁ ମହାଦେବଙ୍କୁ ଦର୍ଶନ କରିବା ପାଇଁ ସେଇଠି ରୂପଗୋସ୍ୱାମୀ ତାଙ୍କୁ ପ୍ରଣାମ କରିକି ଏହି ମନ୍ତ୍ରଟି କହିଥିଲେ, ନମୋ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ ଗୌରତୁଷ ନମଃ। ମହାବଦାନ୍ୟ ଭଗବାନ କୃଷ୍ଣ ଯାହା ଦେଇନଥିଲେ ତାକୁ ମହାପ୍ରଭୁ ଦେଇଛନ୍ତି କୃଷ୍ଣ ପ୍ରେମ। ତେଣୁ ଏଇ ଯେଉଁ କୃଷ୍ଣ ତତ୍ତ୍ୱ ଭକ୍ତି ତତ୍ତ୍ୱ ରସ ତତ୍ତ୍ୱ ଏଇଟାକୁ ଶିକ୍ଷା ଦେଲେ ରୂପ ଗୋସ୍ୱାମୀ ଶିକ୍ଷା ଦେଲେ ଏବଂ ସେ ସେଟାକୁ କହିଲେ ତୁମେ ଏଟାକୁ କ'ଣ ଶାସ୍ତ୍ର ରଚନା କର ଆଉ ତାଙ୍କୁ ଅଧିକାର ଦେଲେ ତାଙ୍କୁ। ଏଇଟା ହେଉଛି ଅଧିକାର, ଏ ହେଉଛି ଅଧିକାରୀ, ଅଧିକାରୀ ବୈଷ୍ଣବ ହେଉଛି ଏଇଟା ତାଙ୍କର ଗୁରୁଙ୍କଠାରୁ ସେ ଅଧିକାର ପ୍ରାପ୍ତ ହେଲେ ଅଧିକାରୀ ବୈଷ୍ଣବ। ତେଣୁ ମହାପ୍ରଭୁ ତାଙ୍କୁ ଶିକ୍ଷା ଦେଲେ, ତାଙ୍କୁ ଶକ୍ତି ପ୍ରଦାନ କଲେ, ଶକ୍ତି ପ୍ରଦାନ କରି ସେ ସବୁ ରଚନା କରିଛନ୍ତି, ବହୁତ ଶାସ୍ତ୍ର ସବୁ ରଚନା କରିଛନ୍ତି। ଆମେ ସବୁଦିନ ସକାଳେ ଆମକୁ ସୁଯୋଗ ମିଳୁଛି ଆମେ ଟିକିଏ ଭକ୍ତି ରସାମୃତି ସହିତ ପାଠ କରୁଛେ, ଏ ସିନ୍ଧୁ ଗୋଟେ ସାଗର ଇଏ ଆମେ ତାଙ୍କୁ ଗୋଟିଏ ବିନ୍ଦୁ ଚାଖୁଛେ ସକାଳୁ ସକାଳୁ ଭୋରୁ ଭୋରୁ ଗୋଟେ ବିନ୍ଦୁ ଚାଖୁଛେ ସେ ଭକ୍ତି ରସାମୃତି ସିନ୍ଧୁରୁ ଏବଂ ଆର ଉନ୍ନତ ସ୍ତର ହେଉଛି ଉଜ୍ଜଳ ନୀଳମଣି, ଉଜ୍ଜଳ ନୀଳମଣି ରସ ତତ୍ତ୍ୱ। କେତେ ରସ ତତ୍ତ୍ୱ ରହିଛି ଭଗବାନ ପାଖରେ, ରସ ତତ୍ତ୍ୱ ରହିଛି। ଆମର ଯଦି ଜଣ୍ଡିସ ହେଇଛି ଆମକୁ ଭଲ ଲାଗିବ ନାହିଁ, ସେ ରସଟା ଭଲ ଲାଗିବ, ପିତା ଲାଗିବ। ଜଣ୍ଡିସରୁ ମୁକ୍ତ ହେଲେ ଆମକୁ ସେଟା ବଢ଼ିଆ ଲାଗିବ, ଆନନ୍ଦ ଲାଗିବ, ଆମେ ଶୁଣିବା ନାହିଁ, ଆମେ ସେଟା ପାନ କରିବା। ସାଧାରଣତଃ ଆମେ ପାନ ବା ଖାଇବାଟା କେଉଁଥିରେ କରୁଛେ ମୁଖ ମାଧ୍ୟମରେ, କିନ୍ତୁ ଇଏ ଯେଉଁ ରସ ରହିଛି ଏଇଟାକୁ ମୁଖ ମାଧ୍ୟମ ନୁହେଁ, ଏଇଟା କର୍ଣ୍ଣ ମାଧ୍ୟମ ଶ୍ରବଣ ପୁଟେଶ୍ୱ ନରସ୍ୱ। ଭାଗବତ ଦ୍ୱିତୀୟ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ଯେଉଁମାନେ ସେଇ ଯେଉଁ କଥାର ସହ ଯେଉଁ ଶୋଧା ଏ ଅମୃତ, ଏ କଥା ହେଉଛି ଅମୃତ। ପିବନ୍ତମ ଯେ ଭାଗବତ ଆତ୍ମନ ସତାମ, ଇଏ ହେଉଛି ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 37 ଏଇଟା ବର୍ଣ୍ଣନା କରାଯାଇଛି। ପିବନ୍ତମ ଯେଉଁମାନଙ୍କର ଭଗବାନ ପ୍ରତି ପ୍ରେମ ଆସିନାହିଁ ସେମାନେ ଶୁଣିବେ, ତା ପୂର୍ବ ଶ୍ଳୋକରେ ସେଇଟା କୁହାଗଲା। ତସ୍ମାତ୍ ସର୍ବାତ୍ମନ ରାଜନ୍ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟ ଭଗବାନ ମୁଣା। ଏହା ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଥିଲେ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ, କରୁଣାରୁ ମୁଖ୍ୟ ହେବା ପାଇଁ କ'ଣ କରିବାକୁ ପଡ଼ିବ କରୁଣାରୁ ମୁକ୍ତ ହେବା ପାଇଁ। ଇଏ 5000 ବର୍ଷ ତଳେ କହିଥିଲା କରୁଣାରୁ ମୁକ୍ତ ହେବା ପାଇଁ କ'ଣ କରିବାକୁ ପଡ଼ିବ। ତେଣୁ ପ୍ରଥମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହିଥିଲେ ଯେ ଭଗବାନ ବା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ। ଯେଉଁମାନେ କରୁଣାରୁ ମୁକ୍ତ ହେବା ପାଇଁ ସାରା ପୃଥିବୀ ବର୍ତ୍ତମାନ ଚାହୁଁଛନ୍ତି କରୁଣାରୁ ମୁକ୍ତ ହେବା ପାଇଁ, କିନ୍ତୁ ଜାଣିନାହାନ୍ତି ଉପାୟ କ'ଣ, ଉପାୟ ଆମ ପାଖରେ ଅଛି ସେ ଉପାୟ ସେମାନେ ନେଉନାହାନ୍ତି। ସେମାନେ ଯାଉଛନ୍ତି ଇଞ୍ଜେକ୍ସନ୍ କରିବେ, ଇଏ କରିବେ, ସେ କରିବେ, ଔଷଧ ଖାଇବେ, ସବୁ କରିବେ, ଏସବୁ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, ଅତି ବ୍ୟତିବ୍ୟସ୍ତ ହେଇଯାଉଛନ୍ତି, ହଁ ସେମିତି ଛଟପଟ ହେଉଛନ୍ତି, କିନ୍ତୁ ତାହାର ଔଷଧ ରହିଛି ଅଗଧ ରାଜ। ଖାଲି ଔଷଧ ନୁହଁ, ଔଷଧମାନଙ୍କ ରାଜା ସମ୍ରାଟ ଇଏ ହେଉଛି ଅଗଧ ରାଜ, ଅଗଧ ରାଜ ସମସ୍ତେ ଚାହୁଁଛନ୍ତି ଅଗଧ, ଅଗଧ ଆମକୁ ଦରକାର, ଅଗଧମ ଔଷଧ ଦରକାର, କିନ୍ତୁ ଔଷଧର ରାଜା ଆମ ପାଖରେ ଅଛି ସେଇଟାକୁ ଟିକେ ନେଉନାହାନ୍ତି। ଅନ୍ୟମାନଙ୍କ କଥା ଆମ ମନ୍ଦିରରେ ରହିକରି ମଧ୍ୟ ନେଉନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଯାହା ହୁଏ ଅଗଧ ରାଜ ଇଏ ଔଷଧମାନଙ୍କୁ ତ ଶ୍ରେଷ୍ଠ, ତେଣୁ ଏଇ ଜାଗା ଏଇ ଯେଉଁ ଶ୍ଲୋକଟି କହିଲେ ପ୍ରଥମ ଅଧ୍ୟାୟରେ, ପୁଣି ଦ୍ୱିତୀୟ ଅଧ୍ୟାୟରେ ତାକୁ ରିପିଟ୍ କଲେ ତସ୍ମାତ୍ ସର୍ବାତ୍ମନ ରାଜନ୍ ହେ ରାଜନ୍। ସର୍ବାତ୍ମନା ଯେ ଭଗବାନ ସମସ୍ତଙ୍କ ଆତ୍ମା ପରମାତ୍ମା ରୂପେ ରହିଛନ୍ତି ସେ, ସିଏ ହେଉଛନ୍ତି ହରି, ସମସ୍ତଙ୍କର ହରଣ କରିବେ, ଦୁଃଖ ହରଣ କରିବେ ହରି, ଏବଂ ସର୍ବତ୍ର ସର୍ବଦା, ସର୍ବତ୍ର କହିଲେ ସବୁ ସ୍ଥାନରେ, ପାଇଖାନାଠାରୁ ଆରମ୍ଭ କରି ସବୁ ସ୍ଥାନରେ, ମନ୍ଦିର ପର୍ଯ୍ୟନ୍ତ, ଦ୍ୱିତୀୟ ପବିତ୍ର ସ୍ଥାନଠୁ ଆରମ୍ଭ କରି ସବୁଠୁ ପବିତ୍ରତମ ସ୍ଥାନ ପର୍ଯ୍ୟନ୍ତ ମଧ୍ୟ ସର୍ବତ୍ର। ସର୍ବଦା ରାତି ଅଧରେ ଖାଇଲା ବେଳେ କି ଭୋଜନେ କି ଶୟନେ କିମ୍ବା ଜାଗରଣ ସବୁଠାରେ ସର୍ବଦା ସର୍ବଦା କରି ସବୁ ସବୁ ସମୟରେ ଶ୍ରୋତବ୍ୟ ତାଙ୍କ ବିଷୟରେ ଶୁଣିବେ, ତାଙ୍କ ବିଷୟରେ କୀର୍ତ୍ତନ କରିବେ। ପ୍ରଥମେ ଯେ ଶୁଣିବ ନାହିଁ ସେ କୀର୍ତ୍ତନ କରିପାରିବ ନାହିଁ। ଶୁଣିବ ନାହିଁ ମାନେ ତୁମ କୀର୍ତ୍ତନ ବନ୍ଦ, ସେ ଚାହି ବନ୍ଦ ହୋଇଯିବ ତୁମ ପାଖରେ। ଫାଷ୍ଟ ହେଉଛି ଶୁଣିବ, ତାପରେ କୀର୍ତ୍ତନ କରିବ। ଏଠି ସେ ତ କହିଲା ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ, ତାପରେ ସ୍ମର୍ତ୍ତବ୍ୟ ଭଗବାନ ଋଣା, ସେହି ତାଙ୍କ ବିଷୟରେ ସ୍ମରଣ କରିବା କଥା। ମନୁଷ୍ୟମାନଙ୍କର ଏହି କାର୍ଯ୍ୟ ଭଗବାନଙ୍କର ବିଷୟରେ ସେ ସବୁ କରିବା କଥା। ଏଇଟା ହେଉଛି କେଉଁମାନଙ୍କର, ଯେଉଁମାନଙ୍କର ପ୍ରେମ ଜାତ ହିଁ ନାହିଁ, ଜାତ ଅନୁକରଣ ସେଟା କୁହାଯାଇଛି, ଯେଉଁମାନଙ୍କର ରତି ଅଜାତ ରତି, ଯେଉଁମାନଙ୍କର ରତି ଜାତ ହୋଇନାହିଁ, ପ୍ରେମ ଜାତ ହୋଇନାହିଁ, ସେମାନେ ଶୁଣିବେ। କିନ୍ତୁ ଯେଉଁମାନଙ୍କର ରତି ଜାତ ହୋଇଯାଇଛି ସେମାନେ କ'ଣ କରିବେ ନା, ସେମାନେ ପାନ କରିବେ, ସେମାନେ ଶୁଣିବେ ନାହିଁ, ସେମାନେ ପାନ କରିବେ। କିଭଳି ପାନ କରିବେ, ପିବନ୍ତି ତେ ପିବନ୍ତି ଯେ ଭଗବତ ଆତ୍ମନ ସତାମ କଥାମୃତମ ଶ୍ରବଣ କୁଟେଶୁ ସମୃତମ ପୁନନ୍ତି ତେ ବିଷୟ ବିଦୂଷିତାଶୟମ ବ୍ରଜନ୍ତି ତଚରଣ ସରୋହାନ୍ତିଗମ। କ'ଣ କରିବେ, ସେମାନେ ଶୁଣିବେ ନାହିଁ କଥା କୁହାଯାଉ ନାହିଁ, ସେମାନେ ପିବନ ପାନ କରିବେ। କେମିତି ପାନ କରିବେ ନା, ଭଗବତ ଆତ୍ମନ ସତାମ ଭଗବାନଙ୍କ ସମ୍ବନ୍ଧୀୟ ଯେଉଁ ରହିଛି କଥା ଭଗବାନଙ୍କ ଭକ୍ତଙ୍କ ମୁଖରୁ, କଥାମୃତମ ସତାମ କରି ତାଙ୍କ କଥା ତାଙ୍କ ଭକ୍ତଙ୍କ ମୁଖରୁ କଥାମୃତମ, ଏଇ କଥାମୃତକୁ ପାନ କରିବେ କିଭଳି ଭାବରେ, ଶ୍ରବଣ କୁଟେଶୁ ଶ୍ରବଣ କର୍ଣ୍ଣ ଭଗବାନ ଦେଇଛନ୍ତି, କର୍ଣ୍ଣ ଗୋହର କାହିଁକି ଦେଇଛନ୍ତି ନା, ଏଇ ଭଗବାନ କଥା ଶୁଣିବା ପାଇଁ, ଭଗବାନ କଥା ଶୁଣିବା ପାଇଁ ଶ୍ରବଣ କୁଟେଶୁ। ତାପରେ ସମୃତମ ମାନେ ସବୁବେଳେ ଶୁଣିବେ, ସମୃତମ 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 କହିଲେ କ'ଣ, ସମୃତମ କହିଲେ ପୂର୍ଣ୍ଣ ପୂର୍ଣ୍ଣ ଭାବରେ ଶୁଣିବେ, ପୂର୍ଣ୍ଣ। ତାହେଲେ କ'ଣ ହେବ ନା, ପୁନାତି ତେ ବିଷୟ ବିଦୂଷିତା ସ୍ୱୟଂ, ସେ କ'ଣ ହେବ, ଶ୍ରବଣ ପାନ କଲେ କ'ଣ ହେବ, ତାଙ୍କର ଯେଉଁ ବିଷୟ ରହିଛି, ବିଷୟ ଚିନ୍ତା ରହିଛି, ବିଷୟ ଦ୍ୱାରା ସେ ଗ୍ରସ୍ତ ହୋଇକି ରହିଛନ୍ତି, ସେଇଥିରୁ ସେମାନେ ପବିତ୍ର ହୋଇଯିବେ, ତାଙ୍କ ହୃଦୟ ସେଥିରେ ପବିତ୍ର ମଳିନୀକୃତ ମଳିନ ହୃଦୟକୁ ସେଥିରେ ପବିତ୍ର ହୋଇଯିବ। ଏବଂ ବ୍ରଜନ୍ତି ତତ୍ଚରଣ ସର୍ବାତିକମ, ଖାଲି ଯେ ପବିତ୍ର ହୋଇଯିବ ତା ନୁହେଁ, ସେମାନେ ତତ୍ଚରଣ ହରିଚରଣ ହରିଚରଣ ପ୍ରଭୁଙ୍କ ନାଁ ଜଣେ ଅଛନ୍ତି ଆମର ଜଣେ ଭକ୍ତ, ହରିଚରଣ ହରିଚରଣକୁ ସେ ଯେମାନେ ଯିବେ, ତତ୍ଚରଣ ସର୍ବାତିକମ ବସନ୍ତି ତତ୍ଚରଣ ସର୍ବୃହାତ୍ମ ହରିଚରଣଙ୍କର ପଦ୍ମରେ, ହରିଚରଣ ପଦ୍ମରେ ସେଇଠିକି ଯିବେ, ଅନ୍ତିକମ ସେଇଠିକି ଯିବେ, ସେଇଠି ଯାଇ ପହଞ୍ଚିବେ, ଚରଣ ସର୍ବୃହାନ୍ତିକମ। ଏସବୁ ଭାଷାରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ କ'ଣ ନା, ଦି ସଫରିଙ୍ଗ ଅଫ୍ ହ୍ୟୁମାନ୍ ସୋସାଇଟି ଆର୍ ଡ୍ୟୁ ଟୁ ଏ ପଲ୍ୟୁଟେଡ୍ ଏମ୍ ଅଫ୍ ଲାଇଫ୍। ବର୍ତ୍ତମାନ କରୋନା ପାଇଁ ଯେଉଁ ସମସ୍ତେ ସଫର କରୁଛନ୍ତି ବା ସମସ୍ତେ ଯନ୍ତ୍ରଣା ଭୋଗ କରୁଛନ୍ତି, ଏଇଟା କାହିଁକି ନା, ସଫରିଙ୍ଗ ଅଫ୍ ହ୍ୟୁମାନ୍ ସୋସାଇଟି ଆର୍ ଡ୍ୟୁ ଟୁ ଏ ପଲ୍ୟୁଟେଡ୍ ଏମ୍ ଅଫ୍ ଲାଇଫ୍, ନେମ୍ଲି ଲଡ଼ିଙ୍ଗ ଇଟ୍ ଓଭର୍ ଦ ମ୍ୟାଟେରିଆଲ୍ ନେଚର୍। ତାଙ୍କର ଯେଉଁ ମଳିନ ଭାବ ରହିଛି କ'ଣ ସେଇଟା, ଯେ ଡ୍ୟୁ ଟୁ ଏ ପଲ୍ୟୁଟେଡ୍ ଏମ୍ ଅଫ୍ ଲାଇଫ୍, ତାଙ୍କର ଏମ୍ ଲକ୍ଷ୍ୟ ହେଉଛି ସେଇଟା, ମଳିନ ଲକ୍ଷ୍ୟ ଶୁଦ୍ଧ ଲକ୍ଷ୍ୟ ହେଇନାହିଁ, ଅଶୁଦ୍ଧ ଲକ୍ଷ୍ୟ ଏଇଟା, ସେ କ'ଣ ସେଇଟା ନା, ଲଡ଼ିଙ୍ଗ ଇଟ୍ ଓଭର୍ ଦ ମ୍ୟାଟେରିଆଲ୍ ନେଚର୍, ମ୍ୟାଟେରିଆଲ୍ ରିସୋର୍ସ, ଯେତେ ଧନ ଅଛି ସବୁକିଛି ମୁଁ ମାଲିକ ହେବି, ସବୁ ଧନର ମାଲିକ ହେବି, ରିସୋର୍ସେସ୍, ଲାଇଫ୍ ଇଜ୍ ନେଭର୍ ମେଡ୍ କମ୍ଫର୍ଟେବୁଲ୍, ଜୀବନର ଜୀବନଟା ଆନନ୍ଦପୂର୍ଣ୍ଣ ହୋଇପାରିବ ନାହିଁ ବା ସୁଖପୂର୍ଣ୍ଣ ହୋଇପାରିବ ନାହିଁ କେତେବେଳେ ପର୍ଯ୍ୟନ୍ତ, ବାଇ ଆର୍ଟିଫିସିଆଲ୍ ନିଡ଼୍ସ, ଏ ଆର୍ଟିଫିସିଆଲ୍ ନିଡ଼୍ସରେ ଲୋକମାନେ ଭାବୁଛନ୍ତି ଆନନ୍ଦ ହେବେ, କମ୍ଫର୍ଟେବୁଲ୍ ଲାଇଫ୍ ଲିଡିଂ କରିବେ, ହେବ ନାହିଁ, ବଟ୍ ବାଇ ପ୍ଲେନ୍ ଲିଭିଂ ଆଣ୍ଡ୍ ହାଇ ଥିଙ୍କିଂ, ପ୍ଲେନ୍ ଲିଭିଂ ସରଳ ଜୀବନଯାପନ ଏବଂ ଚିନ୍ତା ହେବ, ହାଇ ଥିଙ୍କିଂ, ହାଇ ଥିଙ୍କା କ'ଣ, ହାଇ ଥିଙ୍କିଂ କ'ଣ, ହାଇ ଥିଙ୍କିଂ ହେଉଛି ଭଗବାନଙ୍କ ବିଷୟରେ ଚିନ୍ତା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଆମର ବହୁତ ଇଣ୍ଟ୍ରୋଡକ୍ସନ୍ ହୋଇଗଲା, ଶ୍ଳୋକ ଆରମ୍ଭ ହୋଇନାହାନ୍ତି, ତେଣୁ ଏହି ଭାବରେ ଏସବୁଟି କାହିଁ କହିଲେ ନା ଏ ଯେଉଁ ଆ ପୂର୍ବରୁ ଯେଉଁ ଦୁଇଟା କହିଲେ ନିନ୍ଦା କଲେ କୃଷ୍ଣଙ୍କର ନିନ୍ଦା କଲେ କୃଷ୍ଣଙ୍କର ଦୂତ ନିନ୍ଦା ଶୁଣିକରି ମଧ୍ୟ ସେ ଗୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣୁଣ
ଭ୍ରମର କ'ଣ ବୁଝୁଛି ସେ କଥା ନା କ'ଣ ଭ୍ରମର ସିଏ ଇଏ କିନ୍ତୁ ଦିବ୍ୟ ଉନ୍ମାଦରେ କହୁଛନ୍ତି ସେ ବାବୁ ସତ୍ୟ ଯେମିତି ଶୁଣୁଛନ୍ତି ଆମର ଗୌରମୋହନ ପ୍ରଭୁ ସିଏ ସମସ୍ତଙ୍କ ସହିତ କଥା ହେବେ ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ସହିତ କଥା ହେବେ ସିଏ ତାଙ୍କ ଦିବ୍ୟ ଭାବରେ ସେ କଥା ହେଉଛନ୍ତି ସେଇଭଳି ଭାବରେ ରାଧାରାଣୀ ଯେଉଁ କହୁଛନ୍ତି ଗାଳି ଦେଉଛନ୍ତି କୃଷ୍ଣଙ୍କୁ ଗାଳି ଦେଉଛନ୍ତି କିନ୍ତୁ ଇଏ ଭ୍ରମର ଗୁଣୁଗୁଣୁ ଗୁଣୁଗୁଣୁ ହେଉଛି ଶବ୍ଦ କରିବାକୁ କରୁଛି ସେ ତେଣୁ ବର୍ତ୍ତମାନ ଏଇଟା କହୁଛନ୍ତି ଝଙ୍କରାନ୍ ବହୁଧା କୁର୍ବନ୍ତମ୍ ସୁଦର୍ଶ ସ୍ୱାମୀ କହୁଛନ୍ତି ତାଙ୍କର ଝଙ୍କାର ଚାଲିଛି ଚାଲିଛି ସେ ଝଙ୍କାର ବହୁଧା ତାଙ୍କର ଚାଲିଛି ଘୁମ ହେଉଛନ୍ତି ସିଏ ଏଇଟା ସିଏ କରୁଛି ବନ୍ଦ କରୁନାହିଁ ସିଏ ଅସ୍ମତ୍ ପ୍ରସାଦ ଲାଭାୟ କୃଷ୍ଣ ଗାୟତ୍ରୀ ମତ୍ତ୍ୱା ରାଧାରାଣୀଙ୍କର ଚିନ୍ତା ବର୍ତ୍ତମାନ ହେଲା ଇଏ ଯେଉଁ ଗୁଣୁଗୁଣୁ ଗୁଣୁଗୁଣୁ ହେଉଛି ସେ ମୋତେ ମୋର ପ୍ରସାଦ ମୋର କୃପା ପ୍ରାପ୍ତ ହେବା ପାଇଁ ପ୍ରାର୍ଥନା କରୁଛି ଅସ୍ମତ୍ ପ୍ରସାଦ ଲାଭାୟ କୃଷ୍ଣ ଗାୟତ୍ରୀ କୃଷ୍ଣଙ୍କ ବିଷୟରେ ଗାନ କରୁଛି ବା କ'ଣ ଯେଉଁ କହୁଛି ମୋର ଟିକିଏ କୃପା ପ୍ରାପ୍ତ ହେବା ପାଇଁ କୃଷ୍ଣଙ୍କ ବିଷୟରେ କୃଷ୍ଣଙ୍କର ଦୂତ ଇଏ କୃଷ୍ଣ କଥା କହିବେ ଏହିଭଳି ଭାବିକିରି ଏହି ଭାବରେ ଏ କଥାଟି ଏ ଶ୍ଳୋକଟି କୁହାଯାଉଛି ଆରେ କିମ୍ ଇହ ଏ ଭ୍ରମର କିମ୍ କାହିଁକି କିମ୍ ଇହ ବହୁ ଏ କାହିଁକି ଏତେ ଗୀତ ବୋଲୁଛୁ ତୁ କିମ୍ ଇହ ବହୁ ଷଡ଼ଙ୍ଗରେ ଷଡ଼ଙ୍ଗରେ ଛଅଟି ରହିଛି ତାର ପାଦ ଭଗବାନ ବିଭିନ୍ନ ପ୍ରକାର ସୃଷ୍ଟି କରିଛନ୍ତି ଭାଗବତ ଏକାଦଶ ସ୍କନ୍ଧ କୁ ଷଷ୍ଠ ଅଧ୍ୟାୟରେ ନା ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏକ ଦୁଇ ତ୍ରୀ ଚତୁଷ୍ପାଦ ବହୁପାଦ ଶତାପଦ ବହୁୟ ଅଛନ୍ତି ପୁରା ସୃଷ୍ଟା ତାସା ମେ ପଡ଼ୋଶୀ ପ୍ରିୟା ଏକ ପାଦ ବିଶିଷ୍ଟ ଜୀବ ଅଛନ୍ତି ଦୁଇ ପାଦ ବିଶିଷ୍ଟ ଜୀବ ଅଛନ୍ତି ଏହିଭଳି ଭାବରେ ବହୁପାଦ ରହିଛି ବହୁପାଦ ବହୁତ ପ୍ରକାର ଜୀବ ସୃଷ୍ଟି କରୁଛନ୍ତି କିନ୍ତୁ ଭଗବାନ ଏଠି କହୁଛନ୍ତି ଏ ଚବିଶଟି ଯେଉଁ ଗୁରୁ ରହିଛନ୍ତି କାହାର ଦତ୍ତାତ୍ରେୟଙ୍କର ସେ ବିଷୟରେ ଏଇଟା କୁହାଯାଉଛି ସବୁ ସବୁ ତାଙ୍କର ଗୁରୁ ଚବିଶଟି ଗୁରୁ ଏକ ଦୁଇ ତ୍ରୀ ତିନି ପାଦ କାହାର ରହିଛି କାହାର ଚତୁଷ୍ପାଦ ରହିଛି ବହୁପାଦ କାହାର ବହୁପାଦ ରହିଛି କିନ୍ତୁ ଭଗବାନ ଏହିଭଳି ଭାବରେ ସବୁ ସୃଷ୍ଟି କଲେ କିନ୍ତୁ ତା ସାଙ୍ଗେ ପୌରୁଷୀ ପ୍ରିୟା ଯେଉଁ ମନୁଷ୍ୟ ଲୋକ ମନୁଷ୍ୟ ଜୀବନ ସୃଷ୍ଟି କଲେ ମନୁଷ୍ୟକୁ ସୃଷ୍ଟି କଲେ ସେଇଟା ହେଉଛି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ କାହିଁକି ନା ତାଙ୍କର ଗୋଟେ ଉନ୍ନତ ଚେତନା ଦେଲେ ସେ ଉନ୍ନତ ଚେତନାରେ ସେ ଭଗବାନ ପ୍ରାପ୍ତ ହୋଇପାରିବେ ଅନ୍ୟମାନେ ପ୍ରାପ୍ତ ହୋଇପାରିବେ ନାହିଁ ପ୍ରଭୁପାଦ ମହାଦେବ ବାଣୀରେ କହୁଥିଲେ ସେ କଥା କାଠ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ଗ୍ରେଡେସନ୍ ରହିଛି ଗୋଟେ ଜାଳେଣି କାଠ କିନ୍ତୁ ଚନ୍ଦନ କାଠକୁ କ'ଣ ଜାଳିଦେବା ଚନ୍ଦନ କାଠକୁ ଚନ୍ଦନ ଚାଲିଛି ଆମେ ସମୟ କାଠ ନାହିଁ ବୋଲି ଆମେ ଦେଇପାରୁନୁ ଚନ୍ଦନ ଚନ୍ଦନ ଦିଆଯାଉଛି ଚନ୍ଦନ କେତେ ମୂଲ୍ୟ କ'ଣ ଚନ୍ଦନ ରହିଛି ଗୋଟେ ଥରେ ଗୋଟେ ଜଣେ ବ୍ୟକ୍ତି ଜଣେ ଥିଲେ ଗୋଟେ ବ୍ୟକ୍ତି ବହୁତ ଦରିଦ୍ର ବ୍ୟକ୍ତି ସେ ରାଜାଙ୍କ ପାଖକୁ ଗଲେ ରାଜାଙ୍କର କୃପା ତା ଉପରେ ହେଇଗଲା କହିଲେ ଠିକ୍ ଅଛି ତୋର ଦାରିଦ୍ରତା ସବୁବେଳେ ପାଇଁ ଦୂର କରିଦେବି ଗୋଟେ ଚନ୍ଦନ ବନ ଦେଇଦେଲେ ଚନ୍ଦନ ବନ ସେ ଲୋକ କ'ଣ କଲା ହତଭାଗା ସେ ଚନ୍ଦନ କାଠକୁ କାଟିକିରି ତାକୁ ଅଙ୍ଗାର କରିକି ବିକିଲା ଚନ୍ଦନ କାଠକୁ ଅଙ୍ଗାର କରିଦେଲା କିଛି ବର୍ଷ ଗଲା ପରେ ଚନ୍ଦନ ବନ ସରିଗଲା ସେ ଲୋକ ଆସିଲା ରାଧା ପାଖକୁ ଯେଉଁ ଦରିଦ୍ରକୁ ସେଇ ଦରିଦ୍ର ରାଧା ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଆରେ ମୁଁ ତାକୁ ଚନ୍ଦନ ମନ ଦେଇଦେବି ଟାଟା ମିଳିଲା ଭଳିଆ ହେଇଯାଇଥାନ୍ତା ଇଏ କ'ଣ ଏଇଭଳି ପୁଣି ଦରିଦ୍ର ରହିଛି ହଁ ବୁଝୁ ବୁଝୁ ହେଉଛି ଏହିଭଳି ଭାବରେ ସେ ଚନ୍ଦନକୁ ବ୍ୟବହାର କଲା ସେଇଭଳି ଭାବରେ ମନୁଷ୍ୟ ଜୀବନ ଆମେ ଗୋଟେ ଚନ୍ଦନ କାଠ ଭଳି ଆମେ ତାକୁ କିଭଳି ବ୍ୟବହାର କରୁଛେ ନା ଜାଳେଣୀ କାଠ ଭଳି ବ୍ୟବହାର କରି ଜାଳି ଦେଉଛେ ମନୁଷ୍ୟ ଜୀବନଟାକୁ ବେକାର କରିଦେଉଛେ ପ୍ରଭୁପାଦ ଭାବରେ ଗୋଟେ ବାଣୀରେ କହୁଥିଲେ ଦୁଇ ତିନି ଦିନ ତଳର ବାଣୀ ଥିଲା ସେଇଟା ଏଥା କାହିଁକି ଆସିଲା ନା ଇଏ ଯେଉଁ ରହିଛି ମନୁଷ୍ୟ ଇଏ ଜନ୍ମ ହେଉଛି ବହୁତ ଉନ୍ନତ ଜନ୍ମ ସେଥିପାଇଁ ଭଗବାନ ପ୍ରୀତ ହୋଇଗଲେ ତା ସାଙ୍ଗେ ପୌରୁଷୀ ପ୍ରିୟା ପ୍ରୀତ ହୋଇଗଲେ ଯେମିତି ଏକାଦଶ ସ୍କନ୍ଧ କୋଡ଼ିଏ ଅଧ୍ୟାୟରେ ଶ୍ଳୋକଟି ଅଛି ଭଗବାନ ଉଦ୍ଧବକୁ କହିଛନ୍ତି ଲବ୍ଧ୍ୱା ସୁଦୁର୍ଲଭଂ ଇଦଂ ବହୁ ସମ୍ଭବାନ୍ତି ମାନୁଷ୍ୟମ ଅର୍ଥଦମ୍ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣମ ଯେତେତନ ପଥେତ ମୃତ୍ୟୁ ଯାହା ନିଶ୍ଚୟ ବିଷୟ ଖଳୁ ସବୁତ ସାର୍ ଆଜି ଦେଖନ୍ତୁ ସାତଶହ ଷାଠିଏ କୋଟି ଲୋକରୁ ଉର୍ଦ୍ଧ୍ୱ ରହିଛନ୍ତି ପୃଥିବୀରେ କ'ଣ କରୁଛନ୍ତି ସେମାନେ ଅଧିକାଂଶ କ'ଣ କରୁଛନ୍ତି, ବିଷୟ ବିଷୟ କେମିତି ବିଷୟ ଉପଭୋଗ କରିବେ, ବିଷୟ କେମିତି ଉପଭୋଗ କରିବେ ସେଥିରେ ସମସ୍ତେ ଲାଗିଛନ୍ତି। କିନ୍ତୁ ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ଲବ୍ଧ୍ୱା ସୁଦୁର୍ଲଭମ୍, ବହୁତ ଦୁର୍ଲଭ ଜନ୍ମ ଆମେ ପ୍ରାପ୍ତ ହେଇଛେ, ବହୁତ ସମ୍ଭବ ଆନ୍ତେ 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ। ମହାନୁଷ୍ୟମ ଅର୍ଥଦମ୍ ଅନିତ୍ୟମ ଅପିୟ ଧୀର, ଏ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହେଇଛେ ଯେଉଁଟା ଅର୍ଥଦମ୍, ଆମେ ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବା, ପରମାର୍ଥ ଲାଭ କରିପାରିବା, କୃଷ୍ଣ ପ୍ରେମ ଲାଭ କରିପାରିବା। ଯଦିଓ ଏଇ ହେଉଛି ଅନିତ୍ୟ, କେତେବେଳେ କେତେଜଣ ପଳେଇଗଲେଣି, କରୁଣାରେ ପଳେଇଗଲେଣି, ଆଉ କେତେଜଣ ଯିବେ, କିଛି ଅସୁବିଧା ନାହିଁ, ଧୀର। କିନ୍ତୁ ଆମର ଜୀବନର ଉଦ୍ଦେଶ୍ୟ ହେଉଛି ଆମେ ଧୀର ଧୀର ବ୍ୟକ୍ତିରେ ପରିଣତ ହେବା। ତୂର୍ଣ୍ଣ ଯଦି ମୋତେ ଅନୁଭୂତି ଯାହାବନ, ସବୁବେଳେ ଆମେ ଚେଷ୍ଟା କରିବା କରୁଣା ଶୀଘ୍ର ମୋତେ ନିଅ, କରୁଣା ଶୀଘ୍ର ମୋତେ ନିଅ। ସମସ୍ତେ ଚାହୁଁଛନ୍ତି କରୁଣା କରୁଣା ରକ୍ଷା ପାଇବା, ରକ୍ଷା ପାଇବା। କିନ୍ତୁ ଭକ୍ତ ହେଉଛି କ'ଣ, କରୁଣା ମୋତେ ଶୀଘ୍ର ନେଉନୁ ତୁମେ, ଶୀଘ୍ର ତୂର୍ଣ୍ଣ ଯେତେ ତ ନା ମୋତେ, ଯେତେ ଶୀଘ୍ର ଆମେ ମୃତ୍ୟୁବରଣ ନ କରିଛେ ସେତେ ତା ପୂର୍ବରୁ ଆମେ କ'ଣ କରିବା, ନିଶ୍ଚୟ ସହାୟ ଜୀବନରେ ଶ୍ରେଷ୍ଠ ସିଦ୍ଧି ଲାଭ କରିଯିବା। ଏଇଟା ଦୁଇଟା ଶ୍ଳୋକ ଅଛି ମିଶିଗଲା, ଏଇଟା ଏଇଟା ହେଉଛି ଏକାଦଶ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏଇଟା କହିଛନ୍ତି ଦତ୍ତାତ୍ରେୟ। କିନ୍ତୁ ଭଗବାନ କହିଛନ୍ତି 20 ଅଧ୍ୟାୟରେ ଆଉ ଗୋଟେ ଶ୍ଳୋକ କହିଛନ୍ତି, ମୁଁ ଦୁଇଟା ମିଶାଇଦେଲି, ମିଶାଇକି ଡିଭାଇଡ୍ କରିକି ଗୋଟେ ଶ୍ଳୋକ ପରିଣତ କରିଦେଲି। ଯାହା ହଉ, ଏଇଭଳି ଭାବରେ ରହିଛି, ଆମେ ସବୁବେଳେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବାର ଅଛି, ମୃତ୍ୟୁ ପାଇଁ ଭୟ କରିବାର ନାହିଁ। କରୁଣା ଆସିବା, ଯେତେ ଯାହା ଆସୁ, ଯମରାଜ ସାକ୍ଷାତ ଆସୁ, ଯେମିତି ପରୀକ୍ଷିତ ମହାରାଜ ସେ କହିଦେଲେ ତକ୍ଷତା ଆସୁ, ମୋର ଚିନ୍ତା ନାହିଁ, ମୁଁ ଆପଣଙ୍କ କଥା ଶୁଣୁଛି, ତାହା ଭୟ ନଥିଲା। ଆଉ ତକ୍ଷତା ଆସିବା ପୂର୍ବରୁ ବା କରୁଣା ଆସିବା ପୂର୍ବରୁ ଆମେ ରେଡ଼ି ହୋଇଯିବା, ପ୍ରସ୍ତୁତ ହୋଇଯିବା, ଆମେ ଜୀବନର ଶ୍ରେଷ୍ଠ ସିଦ୍ଧି ଲାଭ କରିଯିବା। ହଁ, ଗୋଟିଏ ମୁହୂର୍ତ୍ତରେ ଜଣେ ପ୍ରାପ୍ତ ହୋଇଯିବ। ତେଣୁ ଏଠି ଯାହା ଆମେ ଏତେ କଥା କହିବା ନାହିଁ। ତେଣୁ ଇଏ ଯେଉଁ ରହିଛି, ଇଏ ଯେଉଁ ଷଡ଼ଙ୍ଗରେ, ଇଏ ଷଡ଼ଙ୍ଗରେ ଏତେ କଥା ଆସିଲା, 6ଟା ଆଙ୍ଗୁଳି 6ଟା ପାଦ ରହିଛି ତା'ର, ସାଧାରଣ ଚତୁଷ୍ପାଦ ପଶୁମାନଙ୍କ ସବୁ 4 ପାଦ, ଇଏ ଷଡ଼ଙ୍ଗରି, ଇଏ ହେଉଛି 1.5ଟା ପଶୁ, ଗୋଟିଏ ପଶୁ ନୁହଁ 1.5ଟା ପଶୁ। ପଶୁମାନେ କହିଲେ କ'ଣ ମୂର୍ଖ, ଇଏ ହେଉଛି 1.5ଟା ମୂର୍ଖ, ଇଏ ମୂର୍ଖର 1.5ଗୁଣ ଇଏ ଷଡ଼ଙ୍ଗରେ। ସତର ଭାବ ହେଉଛି ଏଇଟା, ସାଧାରଣରେ ଭାବ ହେଉଛି ଏଇଟା, କିମିଆ ବହୁ ଷଡ଼ଙ୍ଗରେ ଗାଏସି, ତୁ କ'ଣ ଗାଉଛୁ ରେ ମୂର୍ଖ, ପଶୁ ହେଇଥିଲେ ମଧ୍ୟ ସେ ତା'ର ଗୋଟେ ବୁଦ୍ଧି ଅଛି, ତୁମେ ତୋର 1.5ଗୁଣ ପଶୁ, ଆହୁରି ମୂର୍ଖ ତୁମେ ଜାଣିପାରୁନ ଗାଏ ତୁମ ଯଦୁନା, ଏ ଯଦୁପତିଙ୍କ ବିଷୟରେ ମୋତେ କାହିଁକି କହୁଛୁ, ଯଦୁନାମ ଅଧିପତି, ଯଦୁପତି ସେ ଗୋପୀପତି ନୁହଁ ବା ବ୍ରଜପତି ନୁହଁ, ସେ ଯଦୁପତି। ଅବଶ୍ୟ ଯେଉଁ ନନ୍ଦପ୍ରଜରେ ଯେଉଁମାନେ ରହିଛନ୍ତି ସେମାନେ ମୋତେ ଯଦୁ, ମୁଁ କହୁଥିଲି କିଏ ଆପଣମାନେ କେହି କହିପାରିବେନି, ସେ ତାଙ୍କ ନାଁ ହେଉଛି ଦେବମିଢ଼, ଏ ଯଦୁବଂଶରେ ଆସୁଛନ୍ତି ଦେବମିଢ଼, ତାଙ୍କ ନାଁ ହେଉଛି ଦେବମିଢ଼। ଦେବମିଢ଼ଙ୍କର 2 ପତ୍ନୀ ଥିଲେ, ବୈଶ୍ୟ ପତ୍ନୀଙ୍କ ଗର୍ଭରୁ ଆସିଥିଲେ ପର୍ଜନ୍ୟ ଏବଂ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସିଥିଲେ ସୁରସେନ। ତେଣୁ ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ପର୍ଜନ୍ୟଙ୍କ ପୁତ୍ର ହେଉଛି ନନ୍ଦ, ଏ ସମସ୍ତେ ସେ ଯଦୁକୂଳରେ ଆସୁଛନ୍ତି। କିନ୍ତୁ ତଥାପି ତାଙ୍କ ଭିତରେ ଭେଦ ରହିଛି, ସେ ହେଉଛି ମଥୁରାପତି, ଇଏ ହେଉଛି ବ୍ରଜପତି। ଏଠି ଯଦୁ କହିଲେ ସେଇ ମଥୁରାକୁ ସେ ବୁଝାଉଛନ୍ତି, ରାଧାରାଣୀ କହୁଛନ୍ତି ତମେ ଯଦୁନାଙ୍କ ଅଧିପତି, ବର୍ତ୍ତମାନ କୃଷ୍ଣ ଆଉ ବ୍ରଜଙ୍କର ଅଧିପତି ନୁହଁ, ସେ ହେଉଛି ଯଦୁଙ୍କର ଅଧିପତି ହୋଇଗଲେ, ଇଏ ହେଉଛି ଭାବ ମାନ ଅଭିମାନରେ କହୁଛନ୍ତି କଥା। ଯଦୁପତି ଯଦୁନାମ ଅଧିପତି ଅଗୃହଣା, ଆମର ଗୃହ ନାହିଁ, ଯାହାର ଗୃହ ଅଛି, ଗୃହ କହିଲେ କ'ଣ, ଭଗବାନଙ୍କର ଯେତେବେଳେ ଯାଇଥିଲେ ଦେବତାମାନେ ସବୁ ପ୍ରାର୍ଥନା କରୁଥିଲେ, 10ମ ସ୍କନ୍ଧ 1ମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେଠି ସେ କହିଲେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତି ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ତ୍ରିୟ। ହଁ, ବସୁଦେବଙ୍କ ଗୃହରେ ଭଗବାନ ଆସିବେ, ତୁମେ ସବୁ ଯାଇକରି ତାଙ୍କ ଲୀଳାରେ ସାମିଲ ହୁଅ, ଦେବତାମାନଙ୍କୁ କହିଲେ, ତାଙ୍କ ପତ୍ନୀମାନଙ୍କୁ କହିଲେ, ଏ ମେସେଜ୍ ଦେଲେ ଭଗବାନ ବ୍ରହ୍ମାଙ୍କ ମାଧ୍ୟମରେ। 10ମ ସ୍କନ୍ଧ 1ମ ଅଧ୍ୟାୟରେ ସବୁଠି ଅଛନ୍ତି। ତେଣୁ ଇଏ ଯେଉଁ କହିଲେ ବସୁଦେବ ଗୃହେ ସାକ୍ଷାତ ଭଗବାନ, କ'ଣ ବସୁଦେବଙ୍କ ଗୃହରେ ଜନ୍ମ ହେଇଥିଲେ କି, ଭଗବାନ କେଉଁଠି ଜନ୍ମ ହେଲେ, ବନ୍ଦିଶାଳାରେ ହେଲେ, ସେଇଟା କ'ଣ ବସୁଦେବଙ୍କ ଗୃହ, ତାହେଲେ କଥା ଭୁଲ ହେଇଗଲା, କଥା ଭୁଲ ନା ଆମେ ବୁଝିବାର ଭୁଲ, କେଉଁଟା ଭୁଲ, ଗୃହ କାହାକୁ କୁହାଯାଏ, ନ ଗୃହ ଗୃହ ମୁଚ୍ୟତେ, ଚାଣକ୍ୟ ପଣ୍ଡିତ କହିଲେ, ନ ଗୃହ ଗୃହ ମୁଚ୍ୟତେ, ଗୃହକୁ ଗୃହକୁ ଆଜି ମାନେ ଚାରିକାନ୍ଥରେ ଯେଉଁ ଇଟା ଇଟା ମାଟିରେ ତିଆରି ଯେଉଁ ଇଟା ସିମେଣ୍ଟ ତିଆରି ହେଇଛି ଘର ବା ମାଟିରେ ତିଆରି ଘର ସେଇଟା ଘର ନୁହଁ, ନୂଆ ଗୃହ ଗୃହ ମୁଚ୍ୟତେ ଗୃହିଣୀ ଗୃହ ମୁଚ୍ୟତେ, ଗୃହିଣୀ ହେଉଛି ଗୃହ, ଗୃହିଣୀ ହେଉଛି ଗୃହ, ଯେଉଁଠି ଗୃହିଣୀ ଅଛନ୍ତି ଦେବକୀ ଅଛନ୍ତି ସେଇଟା ଗୃହ, ବସୁଦେବ ଗୃହ ସେଇଟା ହେଲା, ଗୃହିଣୀ ଅଛନ୍ତି ସେଇଠି ଭଗବାନ ଜନ୍ମ ହେଲେ। ତେଣୁ ସେ କହୁଛି ଯଦୁ ଆମେ ଅଗୃହଣା, ଆମର କୌଣସି ଘର ନାହିଁ, ଭଗବାନ ଚାଲିଗଲା ପରେ ଆଉ କେହି ଘରେ ରହୁନା, ସମସ୍ତେ ମାନେ ରହିଲେ ଅଗୃହଣା କୁହାଗଲା, ଅଗୃହଣ ଅଗ୍ରତୁ ଆମ ଆଗରେ ତୁମେ ଏଇ ଗୁଣୁଗୁଣ ଗୁଣୁଗୁଣ ହେଲେ ଆମେ କ'ଣ କରିବୁ, ଅଗୃହଣ ଅଗ୍ରତୁ ନ ପୁରାଣ ଆମମାନଙ୍କରେ ନ ଶବ୍ଦ ଭଗବତରେ କୁହାଯାଇଛି, ସବୁ ଗୋପୀମାନେ ସେଠି ରହିଛନ୍ତି, ଭଗବାନ ଘର ତ୍ୟାଗ କରିଦେଇଛନ୍ତି ଭଗବାନ ବିରହରେ, ଆଉ ଘରକୁ ଯାଉନାହାନ୍ତି। ତେଣୁ ତୁ କ'ଣ ମୂର୍ଖଟା, ତୁ କ'ଣ ଜାଣିଛୁ ପୁରାଣ ଶାସ୍ତ୍ର ଜାଣିଛୁ, ପୁରାଣ ଜାଣିଛୁ ତୁ, ବସି ତୁ ପୁରାଣ ଜାଣିଛୁ, ଆଉ ଯଦି ବା ଜାଣିଛୁ ଯାହା କହୁଛୁ କହ, ପୁରାଣ ଯଦି ବା କହୁଛୁ କିନ୍ତୁ କେଉଁଠି କହିବାକୁ ପଡ଼ିବ ତୁ ଜାଣିପାରିନୁ ମୂର୍ଖ, ଜଡ଼ଗୁଣ ମୂର୍ଖ ତୁ, ପଶୁମାନଙ୍କର ଜଡ଼ଗୁଣ ମୂର୍ଖ, ଆରେ କେଉଁଠି କେଉଁ କଥା କହିବାକୁ ପଡ଼ିବ ତୁ ଜାଣିବାର ଅଛି ନା, ଆଉ ତୁ ଆମ ପାଖରେ କହିଲେ ଆମେ ଅଗୃହଣ, ଆମ ଘର ନାହିଁ, ଘର ମାନେ ଆମର କିଛି ନାହିଁ, ଜିନିଷପତ୍ର କିଛି ନାହିଁ, ଆମର ଆସବାବ କିଛି ନାହିଁ, ଏସି ଟିଭି ଫିଭି ଏସବୁ କିଛି ନାହିଁ ଆମର, ଘର ଆମର ଘର ନାହିଁ, ଆଉ ଏସି ଟିଭି କେଉଁଠି ଆସିବ, କିଛି ଜିନିଷପତ୍ର ନାହିଁ ମଧ୍ୟ, ଅଗୃହଣ ଆଗରୁ ତୁ ଆମ ଆଗରେ କହିଲେ କ'ଣ ହେବ ନ ପୁରାଣ। ବିଜୟ ସଖ ସଖିନା, ବିଜୟ ସିଏ ହେଉଛନ୍ତି ବିଜୟ ସଖ, ସିଏ ହେଉଛନ୍ତି ସୁବର୍ଣ୍ଣଙ୍କର ସଖ ନୁହଁ, ସିଏ ହେଉଛନ୍ତି ବିଜୟ ସଖ। କେବେ ସେ ସୁବର୍ଣ୍ଣଙ୍କ ସଖା ଥିଲେ, ସୁବର୍ଣ୍ଣଙ୍କୁ ସୁଦାମକୁ କାନ୍ଧରେ ବୁଲେଇ ବୁଲୁଥିଲେ, ଏବେ ସିଏ ଆଉ ସୁବର୍ଣ୍ଣଙ୍କ ସଖା ନାହାନ୍ତି, ସିଏ ହେଇଗଲେ ବିଜୟ ସଖ, ଏ ଭବିଷ୍ୟତରେ ସିଏ ହେବେ ଅର୍ଜୁନଙ୍କ ସଖା ହେବେ, ଏବେ ହେଇନାହାନ୍ତି ଭବିଷ୍ୟତରେ ହେବେ, ରାଧାରାଣୀ ମୁଖରୁ ଆସୁଛି ଭବିଷ୍ୟତ କଥା ବା ବିଜୟ, ବିଜୟ ଶବ୍ଦର ଅର୍ଥ ଅନେକ ରହିଛି, ବିଜୟ ବିଜୟ ତାଙ୍କର ସବୁବେଳେ ଜୟ ହେବ, ପରମ ବିଜୟ ଯେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଭଗବାନଙ୍କର ନାମ ସବୁବେଳେ ବିଜୟ ହେବ, ଭଗବାନ ଯେଉଁଠି ଅଛନ୍ତି ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ସେ ବିଜୟ ଭୂତି ଧ୍ରୁବାନ ନୀତି ମତିର ମମ, ଯେଉଁଠି ଭଗବାନ ଅଛନ୍ତି ସେଠି ବିଜୟ ରହିବ। ଏ ଶ୍ଳୋକଟି କହିବାର ଉଦ୍ଦେଶ୍ୟ ଥିଲା କ'ଣ, ଭଗବତ ଗୀତାର ଅନ୍ତିମରେ ସଞ୍ଜୟ କାହିଁକି କହିଲେ ଏଇଟା, ନା ଧୃତରାଷ୍ଟ୍ର ଶୁଣୁଛନ୍ତି 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 କିନ୍ତୁ ବୁଝୁନାହାନ୍ତି ବୁଝୁନାହାନ୍ତି, ତେଣୁ ଅନ୍ତିମରେ ଇନଡାଇରେକ୍ଟଲି କହିଲେ ହେ ରାଜା ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଯଦି ଯାଇକରି ସନ୍ଧି କରିବ ଯୁଧିଷ୍ଠିର ମହାରାଜ ସନ୍ଧି କରିବ ତୁମ ପୁତ୍ରମାନେ ବଞ୍ଚିଯିବେ, କିନ୍ତୁ ତଥାପି ସେ ଶୁଣିଲେ ନାହିଁ ଧୃତରାଷ୍ଟ୍ର, ଏଭଳି ଆମେ ଆପଣ ଧୃତରାଷ୍ଟ୍ରଙ୍କ କଥା ଆସିବ ଆପଣ ଆସିବ 48-49 ପଠାଇବେ, ଅକ୍ରୁରଣ ପଠାଇବେ ଧୃତରାଷ୍ଟ୍ରଙ୍କ ପାଖକୁ ପଠାଇବେ, ସେ ଶୁଣିବା ଧୃତରାଷ୍ଟ୍ର କିଭଳି ବ୍ୟକ୍ତି। ତେଣୁ ଏ ଯେଉଁ ରହିଛି ଆମ ବିଜୟ, ସେ ଯେଉଁଠିକି ଯିବେ ତାଙ୍କର ବିଜୟ ହେବ, ତାଙ୍କର କେବେ ହାର ହେବ ନାହିଁ, ଆଜି ତ ସେ ତାଙ୍କେ ଜିତିପାରିବେ ନାହିଁ, ତାଙ୍କର କେବେ ହାର ନାହିଁ, ସବୁବେଳେ ତାଙ୍କର ଜୟ ଅଛି। ତତ୍ର ସେ ବିଜୟ ଭୂତି ଧୁବା ନୀତି ମତିର ମମ, ସେଠି ନିଶ୍ଚିତ ଭାବରେ ବିଜୟ ରହିବ ଯେଉଁଠି ଭଗବାନ ରହିଛନ୍ତି। ତେଣୁ ସେ ବିଜୟ ସଖ, ବିଜୟ ସଖ, ବିଜୟ ସଖ କହିଲେ ଆମେ କହିବା ଅର୍ଜୁନଙ୍କର ସଖା, ଆଉ ସେ ସୁବର୍ଣ୍ଣଙ୍କର ସଖା ନାହାନ୍ତି, ଅନେକ ଅର୍ଥ ରହିଛି, ଆମେ ଗୋଟିଏ ଅର୍ଥ ନେଉଛେ ବିଜୟ ସଖ ସଖିନା, ତାଙ୍କର ଯେ ସଖୀ, ତାଙ୍କର ଯେ ସଖୀ ସବୁ ହୋଇଛନ୍ତି, ତାଙ୍କ ପାଖକୁ ଯାହା ଘିଅତା ସେଇଠି ଯାଇ ଗାଁ କର, ସେ କିଛି ଦେବେ ଭିକ୍ଷା ଦେବେ ଯାହା ଚାହିଁବ, ମଣି ମୁକ୍ତା ସବୁ ଦେବେ ତୁମକୁ। ମଥୁରା, ମଥୁରା କହିଲେ ବହୁତ ପ୍ରକାର ଧନ ରହିଛି, ମଥୁରା ସବୁଠେ ନିତ୍ୟ ସନ୍ନିହିତ ହରେ, ମଥୁରାରେ ସବୁବେଳେ ଭଗବାନ ହରି ରହିଛନ୍ତି, ତାଙ୍କ ସବୁ ଲକ୍ଷ୍ମୀ ସବୁ ଅଛନ୍ତି ସେମାନେ, ଧନ ଧନରେ ପୋତି ଦେବେ ତୁମକୁ। ବିଜୟ ସଖୀ ଘିଅତା ତତ୍ପ୍ରସଙ୍ଗ, ତତ୍ପ୍ରସଙ୍ଗ କହିଲେ କୃଷ୍ଣଙ୍କର କଥା ସେଇଠି କୁହ ଯାଇକିରି, ଆମ ପାଖରେ କହିଲେ କ'ଣ ହେବ, ଆମ ପାଖରେ ତ ଅଗୃହଣ, ଆମର କିଛି ଘର ନାହିଁ, ଆମେ କ'ଣ ତୁମେ ଦେବୁ, ଥିଲେ ସିନା ଆମେ କ'ଣ ଦେଇଥାନ୍ତୁ, କିଛି ତ ନାହିଁ ଆମେ ତୋତେ କ'ଣ ଦେବୁ। କ୍ଷପିତ କୁଜ ରୁଦାସ୍ତେ, ସେ ଯେଉଁ ତାଙ୍କର ସଖୀମାନଙ୍କ ପାଖକୁ ଯିବ, ସେ ସଖୀମାନେ କିଭଳି ଭାବରେ ନା ତାଙ୍କର କ୍ଷପିତ କୁଜ ରୁଜ, ତାଙ୍କର ଯେଉଁ ବକ୍ଷର ଯେଉଁ ରହିଛି ସନ୍ତାପ ରହିଛି ସେଇଟା ଦୂର ହୋଇଯାଇଛି, କୃଷ୍ଣଙ୍କର ଆଲିଙ୍ଗନରେ ତାଙ୍କର ବକ୍ଷର ଯେଉଁ ରହିଛି ସନ୍ତାପ ଦୂର ହୋଇଯାଇଛି। କ୍ଷପିତ କୁଜ ରୁଜ ସେ କଳ୍ପୟନ୍ତି ଇଷ୍ଟମିଷ୍ଠା, ସେଇଠି କଳ୍ପନା କରି ଯାହା କଳ୍ପନା ସବୁ ଚାଲିଛି ନା, ରାଧାରାଣୀ ସବୁ କଳ୍ପନା କରୁଛନ୍ତି, ଆମେ କଳ୍ପନା ଯୁଗରୁ କଥା ଆରମ୍ଭ କରିଥିଲେ, କଳ୍ପଜନ୍ତୀ ଇଷ୍ଟମିଷ୍ଟ, ଇଷ୍ଟ ତୁମ ପ୍ରିୟ ବ୍ୟକ୍ତିଙ୍କର ଇଷ୍ଟ, ତାଙ୍କର ପ୍ରିୟ ବ୍ୟକ୍ତିଙ୍କର ପ୍ରିୟ କଥା କହିବ, ଇଷ୍ଟମିଷ୍ଟ। ଯେଉଁ ଭଗବତ ଗୀତାରେ ଭଗବାନ କହିଲେ, ଯେଉଁମାନେ ଅଧ୍ୟୟନ କରୁଛନ୍ତି ଭଗବତ ଗୀତାକୁ ସେମାନେ ଜ୍ଞାନ ଯଜ୍ଞେନ ସ୍ନେହ ଇଷ୍ଟ ସ୍ୟା, ସେମାନେ ମୋତେ ଇଷ୍ଟ କରୁଛନ୍ତି ବା ଏଇଠି ମୋତେ ଆନନ୍ଦ ପ୍ରଦାନ କରୁଛନ୍ତି ଭଗବାନ ମତି ବୋଲି କହିଲେ, ଇଷ୍ଟ ସେମିତି ମତେ ମତେ ମତି। ତେଣୁ ତାଙ୍କ ପାଖରେ ଯାଇକରି କାନ ଗାନ କର, ତୁମେ ବହୁତ ଜିନିଷ ବହୁତ ଧନ ପାଇବ, ଆମ ପାଖରେ କିଛି ଘର ନାହିଁ ଆମେ କ'ଣ ଦେବୁ, କିଛି ଆମ ପାଖରେ ନାହିଁ, ଏତିକି କଥା କହିଦେଲେ ରାଧାରାଣୀ। କିନ୍ତୁ ତା ଭିତରେ କେତେ କଥା ରହିଛି, ଆମର ସମୟ ନାହିଁ, ତଥାପି ଆମେ କିଛି କଥା କହିବା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, କ'ଣ ସବୁ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ବିଭିନ୍ନ ଆଚାର୍ଯ୍ୟମାନେ କହିଛନ୍ତି, ସିଦ୍ଧର ସ୍ୱାମୀ କଥା ଆମେ ରହିଗଲେ, ଆମେ ଆଉ ଏତେ କଥା କହିବା ନାହିଁ, ଖାଲି ଗୋଟିଏ ଟୀକା କହିବା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର। ତେଣୁ ଏଠି ଦେଖ ପ୍ରବେଶ କରୁଛନ୍ତି କେମିତି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହ, ଆମେ ଗୋଟିଏ ଅର୍ଥ କହିଦେଲେ କେତେ ଅର୍ଥ ବାହାରିବ ସବୁ ଦେଖିବା। ବିଭିନ୍ନ ଆଚାର୍ଯ୍ୟମାନେ ଟୀକାରେ ସବୁ ବିଭିନ୍ନ ପ୍ରକାର ଅର୍ଥ ବ୍ୟାଖ୍ୟା କରିଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଭ୍ରମର ଜାତି ସ୍ୱଭାବେନ ଜନ୍ତାରାନ୍ କୁର୍ବନ୍ତମ୍ ତମ୍ ମତ୍ କୃତେନ ତିରସ୍କାରେଣାନ୍ତ, କ'ଣ ଆର ଗୁଣଗୁଣ ହେବେ, ତାଙ୍କର ସ୍ୱଭାବ ହେଉଛି ଗୁଣଗୁଣ ଗୁଣଗୁଣ ହେବେ, ଭ୍ରମର ଜାତି ସ୍ୱଭାବ ହେଉଛି ସେଇଟା ଗୁଣଗୁଣ ହେବେ, ତାଙ୍କର ସ୍ୱର ହେଉଛି ସେଇଟା, ତାଙ୍କର କଥା ହେଉଛି ସେଇଟା, ଝଙ୍କାରା କୁର୍ବନ୍ତମ୍ ତମ୍ ମହତ୍ କୃତେନ ତିରସ୍କାରେଣାନ୍ତ, ମୁଁ ତାକୁ ଯେଉଁ ତିରସ୍କାର କଲି, ତାର ସ୍ୱାମୀକୁ ତାର ଯେଉଁ ମାଲିକକୁ ତିରସ୍କାର କଲି, ତାକୁ ବି ତିରସ୍କାର କଲି, କିନ୍ତୁ ତଥାପି ସଂଗ୍ରହ ଭୟମ୍, ତାର କିଛି କ୍ରୋଧ ହେଇଯାଇଛି, କ'ଣ ହେଉଛି ସଂଗ୍ରହ କ୍ରୋଧ ହେଇକିରି ସ୍ୱୟଂ ଗାନ ଗୁଣ ପ୍ରକାଶ ହେଇଛି ଇତି ମତ, ସେ ତାଙ୍କର ଗାନ ଗୁଣ କହୁଛି ବା କ'ଣ ଗୋଟେ କହୁଛି, ଏଇଭଳିଆ ଭାବିକିରି ରାଧାରାଣୀ କହୁଛନ୍ତି କଥା। ଦେଖ ଇହ ଗୋପୀ ସଭାସୁ କିଙ୍ଗା ସେ ଆରେ ମୂର୍ଖ, ଷଡ଼ଙ୍ଗରେ କାହିଁ କହିଲେ, ପଶୁମାନେ ମୂର୍ଖ, ଗଜମୂର୍ଖ ବୋଲି କୁହାଯାଏ, ଗଜକୁ ମୂର୍ଖ ବୋଲି କୁହାଯାଏ, ଆଉ ତୁ ଦେଢ଼ଗୁଣ ମୂର୍ଖ, ପଶୁଙ୍କଠାରୁ ଆହୁରି ଅଧିକ ମୂର୍ଖ ତୁମେ, ଷଡ଼ଙ୍ଗରେ ଶବ୍ଦ ଆସିବ। ଦେଖ ଗୋପୀ ସଭାସୁ କିଙ୍ଗ ଆସେ, ଗୋପୀଙ୍କର ଏଠି ଆମେ ଗୋପୀମାନଙ୍କର ଏଠି ସଭାରେ ଚାଲିଛୁ, ତୁ କ'ଣ ଗାଉଛୁ ଏଠି, କିଙ୍ଗ ଆସେ ଅଜ୍ଞସ ତବ ଗାନେ ନୈତା ପ୍ରସିଦ୍ଧନ୍ତି ଇତି ଭାବ, ଆରେ ମୂର୍ଖ ଅଜ୍ଞ ତୁ ଜାଣିନାହୁଁ, ଆମେ କେମିତି ତୁମ ତୋ କଥାରେ ତୋ ଗୀତରେ ଆମେ ପ୍ରସିଦ୍ଧ ହେବୁ, ଆମେ ଆନନ୍ଦିତ ହେବୁ ତୋ କଥାରେ, ଅଜ୍ଞସ ତବ ଗାନେ ନୈତା ପ୍ରସିଦ୍ଧନ୍ତି, ଆମେ ପ୍ରସିଦ୍ଧ ଆମେ ଆନନ୍ଦ ହୋଇପାରିବୁ ନାହିଁ। ତଥାପି ପୁନଃ ପୁନଃ ଗାଏସି, ତଥାପି ସେ ଗାନ କରୁଛି, ତାର ଚାଲି ଗାନ କରୁଛି, ଭଗବାନ ଦେଇଛନ୍ତି ତାର ଭ୍ରମରର ଗାନ କରିବା ପାଇଁ ଶକ୍ତି ଦେଇଛନ୍ତି, ସେ ଗାନ କରିବେ, ଭଗବାନ ଗୁଣଗାନ କରିପାରିବେ ନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇଏ ଆମର ଜିଭାରେ ସେ ଶକ୍ତି ରହିଛି, ଆଉ କାହାର ନାହିଁ। 80 ଲକ୍ଷ ଜୀବ ଅଛନ୍ତି, ସେମାନଙ୍କ ଏ ଭଗବାନଙ୍କ ନାମ ନେଇପାରିବେ ନାହିଁ, ତଥାପି ପୁନଃ ପୁନଃ ଗାଏ, ତଥାପି ସେ ଗାଉଛି, କ'ଣ ହେଲା, ତଥାପି ଯଦୁପତି ଯଦୁନା ପତିତ୍ୱେନ ଖାପ୍ୟମାନ, ଯଦୁପତି ଯଦୁପତିଙ୍କର ଗୁଣଗାନ କରୁଛି ସେ, ଯଦୁପତି କୃଷ୍ଣଙ୍କର ଗୁଣଗାନ ବର୍ତ୍ତମାନ ଚିନ୍ତା କରୁନାହାନ୍ତି, କୃଷ୍ଣଙ୍କର ଗୁଣଗାନ, ସେ ଯଦୁପତିଙ୍କର ଗୁଣଗାନ କରୁଛନ୍ତି, ସିଏ ଆମ କୃଷ୍ଣ ନୁହଁ, ସେ ଯଦୁପତି, ଗୋପୀମାନେ କହିବେ ନା ଆମର ସେ କୃଷ୍ଣ ଦରକାର ନାହିଁ, ଯିବେ କେଉଁଠି ଯେଉଁ ଦେଖା ହେବେ କ'ଣ ସେ କୁରୁକ୍ଷେତ୍ର, କୁରୁକ୍ଷେତ୍ର ତାଙ୍କୁ ଟାଣିକି ନେଇ ଆସିବେ, ରଥଯାତ୍ରା ହେବ ସେଇଟା, ରଥଯାତ୍ରା ହେଉଛି ଉଦ୍ଦେଶ୍ୟ ହେଉଛି ଏଇଟା, ସେଠି କୃଷ୍ଣ ଅଛନ୍ତି, ସେଇ ରାଧା ଅଛନ୍ତି, କିନ୍ତୁ ସେଠି ତାଙ୍କୁ ଭଲ ଲାଗୁନାହିଁ, ସିଏ କୃଷ୍ଣଙ୍କର ଗୋପବେଶ ନାହିଁ, ବେଣୁ 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 ଧାରଣ କରିନାହାନ୍ତି, ମୟୂର ପୁଚ୍ଛ ନାହିଁ, ଏସବୁ ନାହିଁ ତାଙ୍କ ପାଖରେ, ସେ କି କୃଷ୍ଣ, ଆମର ସେ କୃଷ୍ଣ ଦରକାର ନାହିଁ, ତେଣୁ ଟାଣିକି ନେଇ ଆସୁଛନ୍ତି, ଇଏ ଭାବ ରଥଯାତ୍ରାର ଭାବ ହେଉଛି ଏଇଟା। ତେଣୁ ରାଧାରାଣୀର ଭାବ ହେଉଛି ସିଏ ଆମ କୃଷ୍ଣ ନୁହଁ, ସିଏ ଯଦୁପତି, ସିଏ ଆମ କୃଷ୍ଣ ନୁହଁ, ତଥାପି ପୁନଃ ପୁନଃ ଗାଏସି, ହଁ ତଥାପି ଯଦୁପତି ପତିତ୍ୱେନ ଖ୍ୟାପମାନ, ତଥାପି ନୁହଁ ଅସ୍ମାକମ୍ ଅଗ୍ରତ, ତାଙ୍କ ବିଷୟରେ ଆମ ପାଖରେ କାହିଁକି ଗାନ କରୁଛ, ତାଙ୍କ ବିଷୟରେ କିଦୃଶିନା ଅଗୃହଣା ତେନେବ ତ୍ୟଜିତ ଗୃହଣା ପିବ ମିହ ବନପ୍ରଦେଶ ଉପବିଷ୍ଟାନା, ଆମର ଘର ଅଛି, ତୁ ଆମର ଗାନ କଲେ ହଉ, ଆମ ପାଇଁ ହଉ ଠିକ୍ ଅଛି, ପିଲାଟା ଗାନ କରୁଛି, ପକ୍ଷୀଟା ଗାନ କରୁଛି ତାକୁ କିଛି ଦିଅ, କୀଟଟା ଗାନ କରୁଛି ତାକୁ କିଛି ଦେବା, କିନ୍ତୁ ଆମର ତ ଘର ନାହିଁ, ଆମେ କ'ଣ ଦେବୁ ଚିନ୍ତା କରୁଛନ୍ତି ରାଧାରାଣୀ କହୁଛନ୍ତି ତେନେଇବ ତ୍ୟଜିତ ଗୃହାଣ ଇହ ବନପ୍ରଦେଶ ଉପବିଷ୍ଟାନ, ଆମେ ବନରେ ରହିଛୁ, ବୃନ୍ଦାବନରେ ରହିଛନ୍ତି ସେ ବନପ୍ରଦେଶ ଉପବିଷ୍ଟାନ ତୁ ତୁଭ୍ୟଂ ଚ ଚଣକ ମୁଷ୍ଟିକ ଭିକ୍ଷା ଦାନେ କି ଅସମର୍ଥା, ଗୋଟେ ଚଣାଟେ ବି ଗୋଟେ ମୁଠା ଚଣା ତ ଦେଇପାରିବୁ ନାହିଁ ତୋତେ, ଗୋଟେ ଚଣା ବି ଦେଇପାରିବୁ ନାହିଁ, ତେଣୁ ନନୁ ତାହେଲେ ଯଦି ସେଇଟା କହିବେ ରାଧାରାଣୀଙ୍କ ଭାବ ଅଗ୍ରହଣାଙ୍କ କହିଲେ ତାଙ୍କ ଭାବ ହେଉଛି ଏଇଟା ଅଗ୍ରହଣା, ତେଣୁ ବମ୍ବଲ ବି କହିବେ କିଏ ଯେଉଁ ଭ୍ରମର କହିବେ ଯଦି କହିବେ ଏସବୁ ଭାବନା ଚାଲିଛି ନା କଳ୍ପନା ସବୁ ଚାଲିଛି, ବିଭିନ୍ନ ପ୍ରକାର ଜଳ୍ପ ଚିତ୍ର ଜଳ୍ପ ଇଏ ଚିତ୍ର କ'ଣ ଇଏ ହେଉଛି ଚିତ୍ର ଜଳ୍ପ ବିଚିତ୍ର ଜଳ୍ପ ସବୁ, ତେଣୁ ସିଏ କହିବେ ଯଦି ଭ୍ରମ ଚିନ୍ତା କରି ନନୁ ସ୍ୱାଙ୍ଗ ଉତ୍ତୀର୍ଣ୍ଣ ପୁରାତନ ବସ୍ତ୍ର ମାଳାଧିକଂ ମାଳାଧିକଂ କିଞ୍ଚି ଦେହି ଇତି କହିବେ ଠିକ୍ ଅଛି ଆପଣ ଘର ନାହିଁ କ'ଣ ହେଲା ଅସୁବିଧା କିଛି ନାହିଁ, ଆପଣଙ୍କ ବହୁତ ଜିନିଷ ରହିଛି କ'ଣ ଅଛି ନା ଆପଣ ପୁରୁଣା ବସ୍ତ୍ର ଅଛି ଦେଇପାରିବେ, ବସ୍ତ୍ର ପରିଧାନ କରୁଛନ୍ତି ନା ବସ୍ତ୍ର ଦେଇପାରିବେ, ଅଳଙ୍କାର ବା ମାଳ ଧାରଣ କରୁଛନ୍ତି କିଛି ଦେଇପାରିବେ, ସେଇଟା ପୁରୁଣା ଜିନିଷ ଫୋପାଡ଼ି ଦେଉଛନ୍ତି ଯେଉଁଟା ଫିଙ୍ଗି ଦେଉଛନ୍ତି ସେଇଟା ଆମକୁ ଦିଅନ୍ତୁ, ଚିରିଗଲା ଫିଙ୍ଗିଦେବେ ଆମକୁ ଦିଅନ୍ତୁ ମୋତେ ଦିଅନ୍ତୁ ସେଇଟା, ଦେଖନ୍ତୁ କେତେ ଅଗ୍ରହଣ ଶବ୍ଦରେ କେତେ ଧାବିତ ପ୍ରବେଶ କରିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଆହୁରି ଅନେକ ଟୀକାମାନେ ସବୁ ରହିଛନ୍ତି ବହୁତ ପ୍ରବେଶ ମୁକ୍ତା, ଏଠି ସବୁ ମୁକ୍ତା ବାହାରିବ, ଉପରେ ସବୁ କାଲି ଗେଣ୍ଡା ଶଙ୍କା ରହିଛି ଆଉ କିଛି ନାହିଁ, ଅବଶ୍ୟ ଭାଗବତ ସେସବୁ କଥା ନାହିଁ, ଭାଗବତ ସବୁ ମୂଲ୍ୟବାନ ବସ୍ତୁ କୌଣସି ଗେଣ୍ଡା ଶଙ୍କା କିଛି ନାହିଁ, କିନ୍ତୁ ଆହୁରି ମୂଲ୍ୟବାନ ଅଧିକ ମୂଲ୍ୟବାନ ଅଧିକ ମୂଲ୍ୟବାନ ସବୁ ଯେତେ ଭିତରୁ ପ୍ରବେଶ କରିବେ ସେତେ ପାଇବେ ଅନନ୍ତ, ତା'ର ଅନ୍ତ ନାହିଁ, ଏତିକିରେ ସରିଗଲା ତା ନୁହଁ, ଅନନ୍ତ ବସ୍ତୁ ରହିଛି ତା ଭିତରେ, ଦେଖନ୍ତୁ ତା ଭିତରେ ସେ କହୁଛନ୍ତି କିଛି ଦିଅନ୍ତୁ ମାଳାଧିକଂ କିଞ୍ଚି ଦେହି କିଛି ଗୋଟେ ଦିଅନ୍ତୁ ଯଦି କହିବେ, ସେଥିପାଇଁ କହୁଛି ଚେତ୍ ତୁଭ୍ୟମ୍ ସର୍ବଥା ଅନଭିଜ୍ଞା ନୈବ ଦଦା, ତୁ ସବୁ ମୂର୍ଖ ତେତେ ମୁଁ କିଛି ଦେବି ନାହିଁ, ଅନଭିଜ୍ଞା ମୁଁ ତ ମୂର୍ଖ ଆଉ କ'ଣ କରିବା, ମୁଁ ତ ମୂର୍ଖ, ଆପଣ ମୋତେ କୃପା କରିବେ ନା ଆଉ ମୁଁ ମୂର୍ଖ, ମୋତେ ମୂର୍ଖ ଆପଣ ସୃଷ୍ଟି କରିଛନ୍ତି, ଆପଣ ଭଗବାନ ସୃଷ୍ଟି କରିଛନ୍ତି ଆମକୁ ନା, ଆଉ କାଳିଆ କହିଲେ ସେ କଥା, କାଳିଆ ଯଦି ଦଣ୍ଡ ଦେଉଥିଲେ କାଳିଆ କହିଲେ ପ୍ରଭୁ ଆପଣ ଏଇ ଯେଉଁ ମୋର ସ୍ୱଭାବ ଦେଇଛନ୍ତି ଏଇଟା କିଏ ଦେଇଛନ୍ତି, ମୋର ସ୍ୱଭାବଟା ଏଇଟା ଆପଣ ଦେଇଛନ୍ତି ନା ଆଉ କିଏ ଦେଇଛନ୍ତି, ଆପଣ ମାରିଲେ ମାରନ୍ତୁ ରକ୍ଷା ରକ୍ଷା କରନ୍ତୁ, କିନ୍ତୁ ସମସ୍ତଙ୍କ ସ୍ୱଭାବ ଭଗବାନ ଦେଇଛନ୍ତି, ଜନ୍ମରୁ ସେ ସ୍ୱଭାବ ଆସିବ, ସତରଧାରେ କହିଲେ ନା ତ୍ରିବିଧା ଭଗତି ଶ୍ରଦ୍ଧା ଦେହିନାଂସା ସ୍ୱଭାବଦା, ଦେହିନାଂ କହିଲେ ଖାଲି ମନୁଷ୍ୟ ନୁହନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଅଛନ୍ତି ସମସ୍ତଙ୍କର ସ୍ୱଭାବ ରହିଛି, ତାଙ୍କ ଜନ୍ମରୁ ସେ ସ୍ୱଭାବ ରହିଛି, ତେଣୁ ଯଦି କହିବେ ମୁଁ ତ ମୂର୍ଖ ମୂର୍ଖ ପାଇଲି ମୁଁ ଆଉ କ'ଣ କରିବି, ମୁଁ ତ ଆଉ କ'ଣ ପାଠ ହେଇଯିବି ନା କ'ଣ, ମୋତେ ମୂର୍ଖ କରିଛନ୍ତି ଆପଣ, ମୋର ଉନ୍ନତି ଚେତନା ଦେଇନାହାନ୍ତି, ତେଣୁ ରାଧାଣୀ କହୁଛନ୍ତି ପୁରାଣ ଗାଇଛି ତଥା ଯଦିପତ୍ୟ ପ୍ରାଣ ପ୍ରମାଣ ପୁରାଣ ପୁରାଣ କଥା ଆମକୁ କ'ଣ କହିବ, ପ୍ରମାଣ ଇତି ଇତି ଅର୍ଥ ହେ ଷଡ଼ଙ୍ଗରେ ଷଡ଼ଙ୍ଗରେ କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, ଇତି ପଶୁ ସ୍ୱଭାବ ପଶୁ ତା ଚତୁଷ୍ପାଦ ପଶୁର ଚାରିପାଦ ତୋର ତୁ ଷଟ୍ପଦଂ ସାର୍ଦ୍ଧ ପଶୁ ପୁତ୍ର କିମ୍ବା ତୋର ତ ଦେଢ଼ ଗୁଣ ଅଧିକା ତୋର କ'ଣ ଅଧିକ ମୂଲ୍ୟ କ'ଣ ଜ୍ଞାନ ଆସିବ ଆହୁରି ମୂର୍ଖ ତୁ କିମ୍ବା ଗାତୁ ମୁଚିତ ମିତି ବୁଦ୍ଧି ଅଭାବାନ ନ ଜାଣାସି, ତୁ ଜାଣିପାରୁନ କେଉଁଠି ଗାନ କରିବାକୁ ପଡ଼ିବ, ସ୍ଥାନ କାଳ ପାତ୍ର ତିନୋଟି ଜିନିଷ ରହିଛି, କେଉଁ ସ୍ଥାନରେ କେଉଁ କାଳରେ କେଉଁ ପାତ୍ରରେ ଏ ଦାନ ବିଷୟରେ କୁହାଯାଇଛି, ଦାନ କ'ଣ ଅଦେଶ କାଳେ ଦାନ ଅପାତ୍ର ଦିଅଯେ ଅସତ୍କୃତ ଅବଜ୍ଞାତ ତାମସ ଉଦାହରଣ ଏ ତାମସ ତାମସ ଦାନ ସ୍ଥାନ କାଳ ପାତ୍ର ନେଇକି ସବୁ ପରିବର୍ତ୍ତିତ ହେବ, ପ୍ରଭୁପାଦ ମହାରାଜ ପରିବର୍ତ୍ତିତ କରିଦେଲେ, ସ୍ଥାନ କାଳ ପାତ୍ର ନେଇ ରଥଯାତ୍ରା ହେବ, ଜଗନ୍ନାଥରେ ପୁରୀରେ ରଥଯାତ୍ରା ହେଉଛି ସବୁ ସ୍ଥାନ କାଳ ପାତ୍ର ସବୁ ସମାନ ହୋଇଗଲା, ଏତେ ବୁଦ୍ଧି ରହିଛି ବହୁତ ଗବେଷଣା କରୁଛନ୍ତି ବହୁତ ରିସର୍ଚ୍ଚ କରୁଛନ୍ତି ରିସର୍ଚ୍ଚ କରି ଏହା ଚାଲିଲେ, ସ୍ଥାନ କାଳ ପାତ୍ରଣୀ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଜଗନ୍ନାଥ ପ୍ରଚାର କଲେ, ତୁମେ ବସିକି ଗବେଷଣା କରିକି ପୁରୀରେ ଗବେଷଣା କରିକି କହିଦେଲେ ଏଇଠି ସବୁଦିନ ଏଇଟା ଯେଉଁଦିନ ସେ ସମସ୍ତେ ସିଟ୍ କରିବ ଏ ରଥଯାତ୍ରା, ରଥଯାତ୍ରା ଅର୍ଥ କ'ଣ କେତେ ଜଣ ଜାଣିଛନ୍ତି ରଥଯାତ୍ରା ଅର୍ଥ କ'ଣ, ଇଏ ପଶୁତା ଦେଢ଼ ଗୁଣ ପଶୁ, ଇଏ ଖାଲି ପଶୁ ନୁହଁ ମନୁଷ୍ୟ କ'ଣ ପଶୁ ପଶୁ ସ୍ୱଭାବ ଏଇଟା ହେଉଛି ପଶୁ ସ୍ୱଭାବ ପଶୁତ୍ୱାଦ ପୁରାଣ ବା କ'ଣ ଜାଣନ୍ତି, ତେଣୁ କିନ୍ତୁ ତବ ପଶୁତ୍ୱାଦ ଭିଆ ବୟମ ନ କୁପ୍ୟାମ, କିନ୍ତୁ ତଥାପି ଦେଖ, ତୁ ପଶୁ ମୋତେ ଯଦି ଜନ୍ମ କରିଛି, ଭଗବାନ ଜନ୍ମ କରିଛନ୍ତି ତୋତେ, ମୁଁ କାହିଁକି ତୋ ଉପରେ କୋପ କରିବି, ତୋ ପଶୁ ଉପରେ କୋପ କରିବି ନାହିଁ। କିନ୍ତୁ ଦାନ ପ୍ରତିବିନ୍ଦମ ଅବସ୍ଥା ଉପପତ୍ତି ସିଂହ ଶୁଣୁଥାଉ, ତୁମକୁ ତା ଉପଦେଶ ଦେଉଛି, ତୁମର ଭଲ ପାଇଁ ଉପଦେଶ ଦେଉଛି, ଭଲ ପାଇଁ ଉପଦେଶ ଦେଉଛି। କ'ଣ ନା ବିଜୟ ଏତି, ତୁମେ ସେଇଠିକି ଯାଅ, ବିଜୟ ସଖା, ବିଜୟ ସଖଙ୍କର ସଖୀ, ତାକୁ ସେଇଠି ଗାଁ କଲେ ତୁମେ ପାଇବ, ଏଠି କିଛି ମିଳିବ ନାହିଁ, ସେଇଠିକି ଯାଅ, ଶୀଘ୍ର ଯାଅ ସେଠିକି, ଏଠି କିଛି କାହିଁ ସମୟ ନଷ୍ଟ କରୁଛୁ, କାହିଁ ଶୀଘ୍ର ଯାଅ, ସେଇଠି ମିଳିବ। ବିଜୟ ଶବ୍ଦର ଅର୍ଥ ହେଉଛି ଏଇଭଳି ଭାବରେ ସୁରତ ଜୟ, ସୁରତକୁ ଜୟ କରିଛନ୍ତି। କ'ଣ ସେ ଶ୍ଳୋକ, ସୁରତ ବନ୍ଧନା, କ'ଣ ସେ ଶ୍ଳୋକ, ସୁରତ ନାଥ ତେ କ'ଣ ଅଶୁଳ୍କ ଦାସିକା, ସେ ଶ୍ଳୋକଟି ଅଛନ୍ତି, କ'ଣ ସେ ସୁରତ ନାଥ, ଶରଦ ଶରଦୁ ଦାସ ଏ ସାଧୁ ଦାତ ସରସି ଯୋଦର ଶ୍ରୀ ସାଧୁ ସା ସୁରଥ ନାଥ ତେ ଅଶୁଳ୍କ ଦାସିକା ବରଦ ନିଘ୍ନ ଦୋ ନେହ କିମ୍ବଧ। ଏଇଟା ହେଉଛି କଥା, ଗୋପୀମାନେ ଏଇଟା କହୁଛନ୍ତି, ଶରଦୁ ଦାସ ଏ ସାଧୁ ଯାହା, ସାଧୁର ହୃଦୟ କିଭଳି ଭାବରେ ନା, ଏ ଯେଉଁ ପଦ୍ମର ଭିତର ଯେଉଁ ଭିତରଟା ରହିଛି କେଶର ଭଳି, ସାଧୁଙ୍କର ହୃଦୟ ସେହିଭଳି ଭାବରେ, ସରସ୍ୱତୀ ଯେଉଁ ଦ୍ୱାରା ଶ୍ରୀ ସାଧୁସା ସେହିଭଳି ଭାବରେ, ଆପଣଙ୍କର କୃଷ୍ଣଙ୍କର ମୁଖ ମଧ୍ୟ ସେହିଭଳି ଭାବରେ ସୁନ୍ଦର ଦେଖିବା ପାଇଁ, ସୁରତନାଥ କାମକୁ ସେ ଜୟ କରିଛନ୍ତି, କାମ କାମ ଉପରେ ବିଜୟ ଲାଭ କରିଛନ୍ତି। ରାସଲୀଳା, ରାସଲୀଳା ହେଉଛି କାମ ଉପରେ ବିଜୟ ଲାଭ, ସୁରତନାଥ ସୁରତନାଥ ସିଏ ତ ବିଜୟ ଲାଭ କଲେ କଲେ, ଆମେ ତାଙ୍କ କଥା ଶୁଣିକି ଆମେ ମଧ୍ୟ ବିଜୟ ଲାଭ କରିଯିବା। ଏକଥା ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ଏକଥା ସୁଖଦେବ ଗୋସ୍ୱାମୀ କହିଲେ। ପରୀକ୍ଷିତ ମହାରାଜ ପଚାରିଲେ, କାହିଁକି ଭଗବାନ ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ, ସେହି ପ୍ରଶ୍ନର ଉତ୍ତରରେ ଏକଥା କହେ, ଅବ ବିକ୍ରୀଡ଼ିତଂ ରଜବଧୂ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାମୃତ ଅନୁଶୁଣିଆ ରଥବର୍ଣ୍ଣ ଏ ଯହ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲବ୍ଧ କାମା ହୃଦ୍ରୋଗମ ଆଶୁ ଅପହୁଣତି ଅଚିରେଣ ଧୀର। ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ଶୁକ୍ରୀ ଅଛନ୍ତି, କେବଳ ଏହି ଭଗବାନଙ୍କର ଲୀଳାକୁ ଯଦି ଶ୍ରବଣ କରିଦେବା, ତାହେଲେ ଆମେ ମଧ୍ୟ କାମ ଉପରେ ବିଜୟ ଲାଭ କରିବା। ଭଗବାନ ତ କାମ ଉପରେ ବିଜୟ ଲାଭ କରିଛନ୍ତି, ଆମେ ବି କରିଦେବା, ଆମେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବା, ଆମେ ବର୍ତ୍ତମାନ ଅଧୀର ଅବସ୍ଥାରେ ଅଛେ। ଏ ଶୁକ୍ରୀ ବହୁତ କଥା ରହିଛି, ଯାହା ଆମ ସମୟ ହୋଇଗଲାଣି, ତଥାପି ଆଉ ଗୋଟେ ଦୁଇଟା ଆମେ କହିଦେବା। ଏଇଟା ହେଉଛି ପରିଜଳ୍ପ, ପରିଜଳ୍ପ କ'ଣ, ପରିଜଳ୍ପର ଅର୍ଥ ହେଉଛି କ'ଣ ନା, ଯେଉଁଠି ଏଇଟା କୁଜଳ ନିର୍ମଳରେ ବର୍ଣ୍ଣନା କରାଯାଇଛି। ପରିଜଳ୍ପ କାହିଁକି କୁହାଯାଉଛି ନା, ଏଇଟା ହେଉଛି ପରିଜଳ୍ପ ନୁହେଁ, ଏଇଟା ହେଉଛି କ'ଣ, ଏଇଟା ହେଉଛି ବିକଳ ବିଜଳ୍ପ, ଏଇଟା ବିଜଳ୍ପ। ବିଜଳ୍ପରେ କ'ଣ ଅଛି ଏଠି ନା, ବିଦ୍ୱାନମାନେ କହୁଛନ୍ତି କ'ଣ, ଅଘ ହତ୍ୟାକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଥିଲା, ଏବଂ ଯାହା ଆର ଅର୍ଥ ହେଉଛି ଏଠି ଯେଉଁଠି କ'ଣ ହେଇଛି ନା, କୃଷ୍ଣଙ୍କ ଉଦ୍ଦେଶ୍ୟରେ ବକ୍ର ଦୃଷ୍ଟିପାତ ସହ ଏକ ସ୍ପଷ୍ଟ ବିଜଳ୍ପର କୁହାଯାଉଛି। ଏଠି କହୁଛି, ଏଠି ବିଷ୍ଣୁ କହୁଛନ୍ତି ବିଜଳ୍ପ କହିଲେ କ'ଣ ନା, ଉତ୍ତରାର୍ଦ୍ଧରେ ଅସୁୟା ମାନ ଗର୍ଭା, ଅସୁୟା ଈର୍ଷା, ଈର୍ଷାର କଥା କହୁଛନ୍ତି, ସର୍ବତ୍ରୈବ ଉପହାସାତ୍ମକ, ଉପହାସ କରୁଛନ୍ତି, କୃଷ୍ଣଙ୍କୁ ଉପହାସ କରୁଛନ୍ତି ସବୁଠାରେ। ପ୍ରଥମେ କହିଲେ ଅସୁୟା ମାନେ ଈର୍ଷାରେ କହିଲେ, ଆଉ ସବୁଠାଇଁ ମୂଳରୁ ଆରମ୍ଭ ଶେଷ ପର୍ଯ୍ୟନ୍ତ ଉପହାସ ରହିଛି, କୃଷ୍ଣଙ୍କ ପ୍ରତି ଉପହାସ କଟାକ୍ଷ ରହିଛି। କୃଷ୍ଣେ ପର୍ଯ୍ୟପ୍ନତି ତ୍ୟାହ ବିଜଳ୍ପ, ଏଇଟା ହେଉଛି ବିଜୟ, ବିଜଳ୍ପର ଉଜ୍ଜଳ ନିର୍ମାଣରେ ଏଇଟା ବ୍ୟାଖ୍ୟା କରାଯାଇଛି। ତେଣୁ ଯାହା ହେଉ, ଏଠି ଏଠି କ'ଣ କହୁଛି ନା, କ୍ରମ ସନ୍ଦର୍ଭରେ ଏଠି କହୁଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି, ବିଜୟତେ ସର୍ବଂ ବଶୀକରୋତି ଇତି ବିଜୟ ଶ୍ରୀ ସ୍ମ ସଖା। ଲକ୍ଷ୍ମୀଙ୍କର ଯେ ଶ୍ରୀ ଶ୍ରୀଷ୍ଣ, ଲକ୍ଷ୍ମୀଙ୍କର ଯେ ଈଶ, ସିଏ ହେଉଛନ୍ତି ବିଜୟ, କାହିଁକିନା ବିଜୟତେ ସର୍ବଂ, ସବୁଠାରେ ତାଙ୍କ ବିଜୟ ହେବ, କେଉଁଠି ତାଙ୍କ ପରାଜୟ ନାହିଁ। ଅର୍ଜୁନଙ୍କର ଗୋଟେ ନାମ ହେଉଛି ବିଜୟ, କାହିଁକି ସେ କେଉଁଠି ପରାଜୟ ହୁଅନ୍ତି ନାହିଁ, ସବୁଠାରେ ତାଙ୍କ ବିଜୟ ହୁଏ, ସେଥିପାଇଁ ତାଙ୍କ ନାମ ହେଉଛି ବିଜୟ। 10ଟି ନାମ ରହିଛି ଅର୍ଜୁନଙ୍କର, ତେଣୁ ସର୍ବଂ ବଶୀକରୋତି, ସମସ୍ତଙ୍କୁ ନିଜ ବଶୀକର ଗୋଟେ ରହିଛି, କ'ଣ ଗୋଟେ ସିଦ୍ଧି ରହିଛି, ସମସ୍ତଙ୍କୁ ନିଜ ବଶୀକର ନିଜ ବଶରେ ରଖିଦେବ, ସମସ୍ତଙ୍କୁ ନିଜ ବଶରେ ରଖିଦେବ, ବଶୀକ ବଶିକ ଭାବ ରହିଛି, ଗୋଟେ ସିଦ୍ଧି ରହିଛି। ଯାହାଙ୍କର ଗୋଟେ ସିଦ୍ଧି ପ୍ରାପ୍ତ ହେଇକି ଆମେ ଯେ ବଶୀକାର କରିଦେବା, ସମସ୍ତେ ବଶୀକରଣ କରିଦେବା, ଆଉ ସେ ଭଗବାନ କଥା କ'ଣ କହିବା? ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ ଏଇଟା କହୁଛନ୍ତି, ବିଜୟତେ ସର୍ବଂ ବଶୀ କରୋତି, ସମସ୍ତଙ୍କୁ ସେ ବଶୀକାର କରିବେ, ସମସ୍ତଙ୍କୁ ନିଜ ଅଧୀନରେ ରଖିବେ, ଭଗବାନଙ୍କ ରହିଛି ଶକ୍ତି ରହିଛି, ତେଣୁ ତାଙ୍କ ନାଁ ହେଉଛି ବିଜୟ, ବିଜୟ। ଆଚ୍ଛା ସନାତନ ଗୋସ୍ୱାମୀ କ'ଣ କହୁଛନ୍ତି, ହେ ଷଡ଼ଙ୍ଗରେ ଇତି ଜାତି ସେବାଭିନ ଗାନ ଚତୁର୍ଯ୍ୟାତ, ତୋର ଜାତି ହେଉଛି ତୁ ଗାନ କରିବୁ ହବୁ ଜାତି ସ୍ୱଭାବ, ତଥା ପଶୁ ଚତୁଷ୍ପାଦ, ପଶୁ ହେଉଛନ୍ତି ଚାରିପାଦ, ତୁମ ତୁ ଷଟ୍ପଦ, ତୁ ଦେଢ଼ଗୁଣ ପଶୁଠାରୁ ଆଉ ଦେଢ଼ଗୁଣ ମୂର୍ଖ, ପଶୁ ତ ମୂର୍ଖ, ତୁ ଦେଢ଼ଗୁଣ ମୂର୍ଖ, ବୁଦ୍ଧି ଅଭାବା ତୋର ବୁଦ୍ଧି ନାହିଁ, ଏବ ଗାୟସ ସେଥିପାଇଁ ଏଇଠି ଗାଉଛୁ, ନ ତୁ ବିଚାରାଦି ତୋର ବିଚାର ନାହିଁ କେଉଁଠି ଗାୟନ କରିବାକୁ ପଡ଼ିବ, ଇଠି ଗୁଢ଼ ମାନ ଗର୍ଭା ଅସୁୟା, ଏଇଟା ହେଉଛି ଅସୁୟା, କୃଷ୍ଣଙ୍କ ପ୍ରତି ଅସୁୟା ବା ଈର୍ଷା, ତେଣୁ ଏଇଟା ହେଲା ବିଜଳ୍ପ, ତେଣୁ ଏଇଟା ହେଲା କ'ଣ ବିଜଳ୍ପ, ଆମେ କ'ଣ ଜାଣୁଛୁ ଖାଲି ନାଁ ସବୁ ମନେ ରଖିବା କଥା ମୁଖସ୍ଥ କରିବା କଥା, ଏଇଟା ଜଳ୍ପ, ଏଇଟା ପ୍ରଥମ ହେଉଛି ପ୍ରଜଳ୍ପ, ତାପରେ ହେଉଛି ପରିଜଳ୍ପ, ତାପରେ ହେଲା ବିଜଳ୍ପ, ତାପରେ ଆସିବ ଆହୁରି ସାତଟା ରହିବ, ଆମର କଥାକୁ ଏଇଠି କି ଜଳ୍ପ କରିବା, ଜଳ୍ପ ସମାପ୍ତ କରିବା ଆମର କଥା, ଜଳ୍ପ ସମାପ୍ତ କରିବା, ଆମେ ମଧ୍ୟ ଜଳ୍ପ କରୁଛେ, ସେଇ ଜଳ୍ପକୁ ଆମେ ଜଳ୍ପ କରୁଛେ, ତେଣୁ ଆମ କଥା ବିଶ୍ରାମ ଦେବା। जय श्री भागवतम की, जय श्री प्रभुपाद महाराज की, जय श्री गुरुदेव की, संवेद गौरव कुंद की, गौर प्रमानंदे।